भगवते वासुदेवाय। श्रीमद् भागवतम दशम स्कंद 33 अध्याय अंतिम श्लोक आज आम श्रवण करवा रासलीला एवं रासलीला संबंध थिबा विरुद्ध भावना को सुखदेव गोस्वामी परीक्षित महाराज सम्मुखरे उपस्थापित कले। कारण बुद्ध जीव बा तथाकथित कर्मी ज्ञानी जोगी इमाने जे पूर्ण संपूर्ण परमार्थिक जिनस उपरे कौनसी संदेह न रखी दृढ़चित्त होकर रहिबे ए संभव नहे। ए सुकृति जेहेतु से कर्मी ज्ञानी जोगी विभिन्न मतावलंबी से परीक्षित महाराज सभार थिले परीक्षित ही प्रश्न करुथिले आगामी पीढ़ी जमी आम मैंने आज आसे आम कृष्ण लीला श्रवण करवा ना आम मन भितर सन्देह आसब जे नारी आ पुरुष जो दुईटा जिनस रही पुरुष नारी को नहीं सृष्टि जिते प्रकार लीला बर्तमान जो चली जहाँ आम देखुचे जो कर्म व्यक्ति करुच कर्मर प्रेरणा कर्म ये से करुचे केवल गोटे गृह गोटे पुरुष कर्म कर गोटे नारी गोटे नारी से तार कर्म किसी कर गृह गृह आदि कर्म कर ब्रह्मा सृष्टि भगवान तो ब्रह्मा कही ब्रह्मा तो सृष्टि आरंभ कर ब्रह्मा सृष्टि जो जीव मैंने विशेषकर आम मैंने तो बद्ध जीव आम मान जो भोग कामना रही से जगत में जहाँ कहते स्त्री पुरुष समस्त भागवत से प्रसंग तृतीय स्कंद विदुर नारदंग आसकुंद स्तुति से जिनस आसुच्च साधारण पुरुष आ नारी सब प्रचेषा कर दुख को दूर कर सुख प्राप्ति हम कि जीवन के पारे ना कारण कामना द्वारा अंतरे भौतिक कामना रही कौन प्रकार दुख को जीव एड़े पार ना तो कामनाटा रही कामनाटा अपूरणीय कामना कौन कामना ही स्वयं दुखमय कामना प्रति गोटे जीवर सुखी सुख हो ना ना तेणु ये जो जीवर आदि जो सृष्टि कामर कामनार भोग कर कामनार भोगवासन सुखदेवाजी रासलीलार प्रसंग तो शुणुले कि गोपी मैंने अति विरहरे गले जदि इच्छा नाला गुरुजन प्रति लज्जा और भय शंका चित्त अधिष्ठात्री देव अधिष्ठात्र जो देव वासुदेव जी अच्छे वासुदेवान उदित प्रेरित कले से गृह को प्रत्यावर्तन कले अति विरह दुख से अत्यंत आनंद रासलीलार नृत्य गीत करुले फेरीगला पर सन्देह को अध्याय को समाप्त कर फलश्रुति कहीकि रासलीला जो मैंने श्रवण करेंगे तरह फलश्रुति कौन कौन से फलप्राप्त है विक्रीडितं व्रजवधूरिदं च विष्णु श्रद्धान्वितो अनुसृणात् अनुसृणयाद् अथ वर्णयेत् भक्तिं परं भगवते प्रतिलभ्य कामं हृद्गमास्व पहिनोत्याचरि हृद्गमपास् हृद्गम्य आसु अपहिनोति अचिरेण धीर विक्रीडितं व्रजवधु हृदम च विष्णु। सुखदेव भागवत नित्य सुखदेव कहते प्रकट होती कृष्ण कहले व्रजवधु विक्रीडित व्रजवधु इदम च विष्णु व्रजवधु पाखे विष्णु शब्द कमी लगे व्रजवधु पाखे कृष्ण विक्रीडित ये कह भागवत ब्रज विक्रीडित कौन कह विक्रीडित श्रद्धान्वित अच्छा हाँ ब्रजवधु सांगे जी क्रीड़ा करते किए करते कृष्ण करते विष्णु सुखदेव से कर्मी ज्ञानी जोगी जो मैंने प्रश्न करते ना कृष्ण कहीं आलिंगन आदि कार्य कले जोटा पाप कर्म ধর্ম বিরুদ্ধ বাপতা নাই, ধর্ম বিরুদ্ধ জিনিস সেটা কেমতি কৃষ্ণ কলে? যে ধর্ম স্থাপন করিয়া লোক ধর্ম বিরুদ্ধ কার্য কেমতি কলে? অন্তিমরে সে কোজে না, সে কৃষ্ণ নহন্তি। তুমি কৃষ্ণ কু মানব বলে জ্ঞান করি তুমি ভাবছো সে ভুল করে, কারণ আজ বি সাধারণত কোণী লোক বিষ্ণু নাঁ কেবে কমপ্লেন করতে, কে বিষ্ণু কিছু কুহতি, কারণ বিষ্ণু মর্যাদা মার্গে রহলে, মর্যাদা মার্গে তাঙ্কর তো লীলা বিশেষ নাই, এ অসুরক মারবে কোণ, দু চারটা অসুরক মারলে তাঙ্কর চুপচাপ লক্ষ্মীঙ্ সাঙ্গে রহলে, তেমন লীলাটা যেহেতু তাঙ্কর লীলা বিশেষ কিছু নাই, লোক বিষ্ণুঙ্কর লীলা কোণ, বিষ্ণুঙ্কর লীলা এত তো সন্তাকারম ভুজম শয়নম পদ্মনাভম সুরেশম, এটা এটা এয়া বিষ্ণুঙ্কর লীলা কোণ, বিষ্ণুঙ্কর লীলাকে এয়াকে লোক মানে জাণতি কেবল বিষ্ণুঙ্কর লীলা হচ্ছে, আউ কোণ বিষ্ণুঙ্কর লীলা, আউ যাহা বিষ্ণু লীলা করছেন সে গোটে গোটে অবতার ধরছেন না, আউ বরাহ অবতার হলে মীন অবতার হলে যাহা যে অবতার সব গোটে অবতার ধরিয়া পড়লা সেটি লীলা কিছু রহলা, আর যেকোনসি অবতার যে চর্চা করিব তাকে বিশ্বাস বি হবেনি, কোণ গোটে ছোটিয়া মীন লে সে বড় বড় মীন অবতার হয়ে স্তম্ভ ভিতর নৃসিংহ বাহারে নাশরু বরাহরে নাকরু ব্রহ্মা বাহার, এর কে বি বিশ্বাস লীলা মানে এতে গোটে জীবর অশ্রদ্ধা আসবে, অতিমত্য জিনিসটা না, বিষ্ণুঙ্কর যে রয়েছে সে কিছু অসুবিধা নাই, লোকঙ্কর সন্তাকার ভুজাগ শয়ন দেখ সবুঠ উল্টা কাম সে করছেন তাকে লোক অবিশ্বাস করু না, কিনা লীলা বিশেষ নাই বলে কেউ শুয়েছেন ভুজ ভুজাগ শয়ন সর্ব উপরে শুয়েছেন, কিনা সে বিশেষ কিছু বিষ্ণুঙ্কর কিছু প্রবচন নাই কিছু সে কু না, তাঁর কিছু লীলা নাই, সেই লোক মানুষ কিছু ডিস্টর্ব নাই কৃষ্ণঙ্ক উপরে, কিন্তু সে জাঁতিনি কৃষ্ণ হচ্ছেন যে আদি বিষ্ণু, ভগবান গীতারে সেটা প্রতিপাদন করছেন, অহম আদি হি দেবান মহর্ষিণাম চ সর্বচ, দেবতা মানকর আদি সমস্ত আদি, তাহলে বিশ্বরূপ দেখেলে সে বিষ্ণু স্বরূপ দেখেছেন না, সহস্রবাহু সহস্রবাহু হলে না বিশ্বরূপ ধরলে, আর আসিলে ভগবান বিষ্ণু হয়ে গিয়ে, ভগবান আসলে কংসর কারাগারে বিষ্ণু হয়ে গলাবেলে বিষ্ণু হয়ে ভগবান কেবে কেই কইপারিবে নি যে ভগবান মনুষ্য বলে, সাধারণ লোকঙ্কর সন্দেহকে দূরীভূত করিয়া পাই সুখদেব সেই কুমেন ব্রজবধ ব্রজবধু বিক্রীড়িত বিক্রীড়িত ব্রজবধু ইদম চ বিষ্ণু, এইভাবে ভাবে রাসলীলা বিষ্ণু করে কৃষ্ণ নুহতি, বিষ্ণু অর্থ এটি কৃষ্ণঙ্কর গোটি নাম বি মধ্যে বিষ্ণু, কারণ কৃষ্ণ হচ্ছে আদি বিষ্ণু, সরল তত্ত্বরে আমি কহিবা কৃষ্ণ এই যে নারায়ণ বা বিষ্ণু সে কৃষ্ণ নিজে, কারণ কৃষ্ণ যেতবে বৈকুণ্ঠ সৃষ্টি করা ইচ্ছা করতে সেতবে তাঙ্কর অংশ হলে বলদেব অর্ডর দেলে বলদেব পাখু বিষ্ণু আসলে, সব কৃষ্ণঙ্কর লক্ষ্মী কোটু আসলে রাধাণী পাখু, তেম সে বিষ্ণু, সাধারণ লোক তো এটা জ্ঞান করবে নি, বিক্রীড়িত ব্রজবধূ ইদম চ বিষ্ণু শ্রদ্ধান্বিতা অনুশ্রণয়াদ অথ বর্ণয়েত, যে শ্রদ্ধার আপু শুণব এই যে রাসলীলা কিংবা কীর্তন করি, এই গোটিয়ে পয়েন্টরে অটকি যাচ্ছে সমস্ত, যদি যদি আপু শ্রবণর এত বড় মহিমা আছে তাহলে আমার আচার্য মানে কিন্তু সব শুনিয়া কে রাসলীলাটা মানা করে দেবে, শ্রদ্ধা এটি সে কে না শ্রদ্ধান্বিত, ইয়ে এভাবে এক প্রসঙ্গ যে প্রসঙ্গটা শুনলা মানে জীবর হৃদয়ের অবিশ্বাস আসে বা গোটে বহির্দৃষ্টি আসবে, কিন্তু ইয়ার ফল কোণ ভক্তিম্পরা ভগবতী প্রতিলভ্য কাম, ভক্তিম্পরা ভগবতী প্রতিলভ্য কাম, ভক্তিম্পরা ভগবতী প্রতিলভ্য ভগবান প্রতি পরাভক্তি হবে, কারণ ভগবান রাসলীলার যে স্বীকার করেছেন গোপী মানুষ যে বিরহ জীবর জীব কী আমার যে আচার্য মানে আসলে আমি কী সব কতটা জিনিসর নিবৃত করি রাখলে, কারণ সে সব তত্ত্বদর্শী, আর সে আমার কোণ মন বুদ্ধি ইন্দ্রিয় দ্বারা হি কিছু চিন্তন করছে কিছু করছে, সে তো মন বুদ্ধি দ্বারা কিছু কার্য করতে, আমি যে মন বুদ্ধি দ্বারা কাম করছে এটা কোণ গুণ দ্বারা বুদ্ধি মন পরিচালিত হচ্ছে না, এটা গুণ দ্বারা পরিচালিত, আচার্য মানুষ গুণ দ্বারা পরিচালিত হয় তাকে চিৎশক্তি দ্বারা পরিচালিত, সেপাই সে ত্রিকাল দ্রষ্ট সব জাঁচন, কেন সে আমি কোণ আম দেহ কু আমার দেহটা কু আত্মা আলিঙ্গিত করে রাখিছি, ରଖିଛି ନା ନାହିଁ? ଆତ୍ମା ଏଠି ଅଛି, କିନ୍ତୁ ଦେହକୁ ଆତ୍ମା ଆଲିଙ୍ଗିତ କରି ରଖିଲେ ସୁଦ୍ଧା ମନ ଆତ୍ମା ଠାରୁ, ମନ ବୁଦ୍ଧି ଜୀବ ବା ମନ ବୁଦ୍ଧି ଶରୀରଟା ବିଶେଷ କରି ମନ ରହିଛି, ସେ ଆତ୍ମାକୁ ଅଲଗା କରିକି ରଖିଛି। କେତେ କେତେ କେଉଁ କେଉଁ ଜିନିଷ ପାଇଁ? କେବଳ ଏଇ ଯେଉଁ ରିପୁମାନଙ୍କ କାମନା ପାଇଁ ସେ ଅଲଗା କରି ରଖୁଛି, କେବେ ମିଶିବା ପାଇଁ ଦଉନି। ଆତ୍ମବୃତ୍ତି ସହିତ ଯେଉଁ ଜୀବାତ୍ମା ରହିଛେ ନା, ଜୀବାତ୍ମା ସେ କେବେ ବୁଝିପାରୁନି ଯେ ମୁଁ ଦେହଟା ନୁହେଁ, ତ କେବେ ମନ ଛାଡ଼ୁନି, ମନଟାକେ ଛାଡ଼ୁନି। ତେଣୁ ବିଚାର କରି ଦେଖାଯିବ ମନ କାହା ପକ୍ଷରେ ରହୁଛି, ମନଟା ଦେହ ପକ୍ଷରେ ରହୁଛି, କିନ୍ତୁ ସେ ଜାଣିପାରୁନି। ସେ ଆକ୍ଟିଭ, ସେ କାର୍ଯ୍ୟ କରୁଛି କାହା ପାଇଁ? ଆତ୍ମାର ଉପସ୍ଥିତି ପାଇଁ। ଆତ୍ମା ରହିଛି ବୋଲି ବୁଦ୍ଧି କାମ କରୁଛି, ମନ କାମ କରୁଛି, ଇନ୍ଦ୍ରିୟ କାମ କରୁଛି, ଶରୀର କାମ କରୁଛି, କିନ୍ତୁ ସେ ଆତ୍ମା କୋପରେଟ୍ କରୁନି, ସେ ଆତ୍ମା ପାଇଁ ବଞ୍ଚିଛି। ଓଡ଼ିଆରେ ଗୋଟେ ନାହିଁ ସୈତାନ, ବାବୁ ଜାଣିଛ ନା ନାହିଁ ସୈତାନ କଣ? ସୈତାନ କଣ? ସୈତାନ ବାହାରିବ ହେସ୍। ସୈତାନ ଆଉ ଭୂତ, ଭୂତ ସୈତାନର ପାର୍ଥକ୍ୟ ଅଛି, ବୁଝିପାରୁଛ ନା ନାହିଁ? ଝିଅମାନେ ଯୋଉ ବ୍ରାହ୍ମଣ ଘରର ଝିଅ, ଆମେ ଛୁଆଟି ବେଳେ ଶୁଣିଛୁ, ମୋର ମନେ ଅଛି, ବ୍ରାହ୍ମଣ ଘରର ଝିଅ ଯୋଉ ବିବାହ ହେଇନଥିବ ସେ ମରିଯିବ, ଜାଣିଛ ନା ନାହିଁ? ତା କଣ କୁହନ୍ତି? କୁଆଁରୀ କନ୍ୟା ବା ଉଆଁସୀ କନ୍ୟା। ତାର ଅସ୍ଥି ଲୋକ ଆଣନ୍ତି, ଧରିକି ଆଣନ୍ତି, ଏଇ ଯୋଉ ଗୁଣିଆ ଗୁଡାକ, ତା ଦ୍ଵାରା ବହୁତ କାମ ହୁଏ। ସେ ଯେମିତିକା ସେମାନେ ଯଦି ଭୂତ ହେବେ ବା ସେମାନଙ୍କର ଯୋଉ ଆତ୍ମା, ସେମାନେ ବହୁତ କାମରେ ଲଗେଇ ପାରନ୍ତି। ଭୂତର କାଟାଗୋରୀ ଅଛି ନା, ଆଉ ମଣିଷର କାଟାଗୋରୀ ଅଛି, ଭୂତର କାଟାଗୋରୀ ନାହିଁ। ବ୍ରହ୍ମଭୂତ ଅଛି, ଏ ଚୈତନ୍ୟ ମହାପ୍ରଭୁଙ୍କର, ମହାପ୍ରଭୁଙ୍କୁ ସ୍ପର୍ଶ କରିକି ଯୋଉ ଆମର ଜାଲିଆ ଜାଲିଆ କହୁଛି ନା, ଗୋଟେ ବ୍ରହ୍ମଭୂତ ମୋର ପଶିଯାଇଛି। ଏ ଯୋଉ ସୈତାନ କଣ, ସୈତାନକୁ ଧରିପାରିବନି, ସେ ଗୁଣିଆକୁ ଚିହ୍ନିଦବ। ଇଏ ଭୂତ ଗୁଡ଼ା ସାଧାରଣ ଭୂତ ଗୁଣିଆକୁ ଚିହ୍ନିପାରିବେ, କାରଣ ଗୁଣିଆ ଆସିଲା ବେଳକୁ ବନ୍ଦନ କରିଦେଇକି ପଳେଇ ଆସିଲେ। କାରଣ କେଉଁ ଗାଁରେ ହଉଛି ନା, ଏଇ ସାନମୂଳ ବସନ୍ତରେ, ସାନମୂଳ ବସନ୍ତରେ କାହା ଘରେ? ସେ ଆଇଲା ବେଳକୁ ବନ୍ଦନ କରିଦବ, ବନ୍ଦନ କରିଦବ ମାନେ କଣ, ସେ ଏରିଆଟାକୁ ଭୂତ କୁଆଡ଼େ ଯାଇପାରିବନି, ଯୋଉଠି ଅଛି ସେଠି ରହିଲା ତା ଦେହରେ। ସୈତାନକୁ ପାରିବନି, ସୈତାନ ତାର ଖସି ପଳେଇବ, ଭୂତ ଜାଣିଲା ଗୁଣିଆ ଆଇଲାଣି, ସେ ଖସିକି ପଳେଇବ, ଖସିକି ପଳେଇବ। ଯେତେବେଳେ ଗୁଣିଆ ଚାଲିଯିବ, ଗୁଣିଆ ଆସି ପହଞ୍ଚିଲା ବେଳେ ଏ ଲୋକ ତାର ଠିକ ଯେମିତି ସେମିତି ଆଉ କଣ, ପୁଣି ପଳେଇଗଲା, ପୁଣି ଆସି ଭିତରେ ରହିଲା। ସୈତାନକୁ ସାଧାରଣ ଗୁଣିଆ ଧରିପାରିବେନି, ତା ପାଠ ଯିଏ ଅଲଗା ପଡ଼ିଥିବ ସେ ଧରିଦବ। ମନ ହଉଛି ସୈତାନ, ସୈତାନ ବା ମନଟା ସୈତାନ କାମ କରୁଛି, ସିଏ ହଉଛି ଆତ୍ମାର, ଆତ୍ମା ପାଇଁ ବଞ୍ଚିଛି, କାରଣ ଆତ୍ମା ଅଛି ବୋଲି ତ ବୁଦ୍ଧି ମନ ସବୁ କାମ କରୁଛି ନା। ଆଉ କିନ୍ତୁ ସେ ଆତ୍ମାକୁ କେତେବେଳେ ସହଯୋଗ କରୁନି, କାହିଁ ସହଯୋଗ କରୁନି ନା, ମନର ଯୋଉ ରହିଛି ତାର ଭୋଗ କରିବାର ଯୋଉ ବୃତ୍ତିଟା, ସେଇଟା ସେ ଦେଖୁଛି ମୁଁ ଯଦି ଆତ୍ମା ସାଙ୍ଗରେ ମିଶିଯିବି, ଆତ୍ମା ମୋତେ ନେଇ କାହା କତିରେ ଛାଡ଼ିଦବ, ପରମାତ୍ମାଙ୍କ କତିରେ ଗଲା, ମୋର ଭୋଗ ବନ୍ଦ ହେଇଯିବ। ଇଏ ସୈତାନଗିରି କରୁଛି ମନଟା, ଇ ବା ଗୋଟେ ଏତି ଛଳ ଏତି। ଭରତ ମହାରାଜ ତାହେଲେ ପ୍ରବଚନ ଦଉଛନ୍ତି କାହାକୁ, ରାଜା ରଘୁଗଣକୁ, ସେ କଥା କହୁଛନ୍ତି, ଯଥା ଗ୍ରାମ କୁଟକା ପୁରା ବଦମାସୀ ମନ, ସୈତାନ ବା ମନ। ଆମ ଆଚାର୍ଯ୍ୟମାନେ ଆଉ କାହିଁକି, ସେମାନେ ତ ଭଗବତ ତତ୍ତ୍ୱ ଦ୍ରଷ୍ଟା ନା, ସେମାନେ ଜାଣିଛନ୍ତି ଆମେ ମନ ବୁଦ୍ଧି ଅହଙ୍କାର, ଆମ ମନ ବୁଦ୍ଧି ଦ୍ୱାରା ଗୋଟେ କିଛି ଚିନ୍ତନ କରୁଛେ, କହୁଛେ, ବିଚାର କରୁଛେ। ସେମାନଙ୍କ ତ ଭଗବତ ଭଗବାନଙ୍କ ଦ୍ୱାରା ତାଙ୍କର ସବୁକିଛି, ଭଗବତ ଶକ୍ତି ଦ୍ୱାରା ସେମାନଙ୍କର ବିଚାର ଶକ୍ତି ଆସେ। ସେ କାହିଁକି ସବୁ ମନା କଲେ ତୁମେ ରାସଲୀଳାକୁ, ସବୁକିଛି ପଢିବା ପାଇଁ କୁହାଗଲା, ରାସଲୀଳାର ଏତେ ବଡ ମହିମା ଅଛି, ଭକ୍ତି ପ୍ରାପ୍ତ ହବ ଆଉ କାମ ଚାଲିଯିବ। ଏଠି କହିଲେ ବା କାମମ ହୃଦଗମମ, ହୃଦୟର ଯୋଉ ରୋଗଟା ରହିଛି, ହୃଦୟର ହାର୍ଟ ଡିଜିଜ୍ କଣ, କାମ, ହୃଦରୋଗଟା ହଉଛି ଗୋଟେ କାମ। ନାରୀର ପୁରୁଷ ପ୍ରତି ଆକର୍ଷଣ, ପୁରୁଷର ନାରୀ ପ୍ରତି ଆକର୍ଷଣ, ଆଉ ପୁରୁଷ ନାରୀର ଆକର୍ଷଣ କେବେ ବି କମିଯିବନି, ଯଦି କମିଗଲା ସେ ଆକର୍ଷଣଟା ଆଉ ଗୋଟେ ଜାଗାରେ ବଢ଼ିଯିବ। କେମିତି ବଢ଼ିଯିବ? ସେ ଘର, ଗୃହ, କ୍ଷେତ୍ର, ନାରୀର ପ୍ରତି ପୁରୁଷର ଆକର୍ଷଣଟା କେମିତି କେବେ ବି ଘଟିବନି, ତାର ଉପାଦାନ ପ୍ରତି ବଢ଼ିଯିବ। ଉପାଦାନ ପ୍ରତି କ'ଣ ବଢ଼ିଯିବ? ତାର ଗୋଟେ ପୁଅ ହେଇଗଲା, ସେ ସ୍ତ୍ରୀକୁ ଯେତିକି ଭଲ ପାଉଥିଲା, ବର୍ତ୍ତମାନ କାହାକୁ ଭଲ ପାଇବ? ପୁତ୍ର କାହିଁ ଭଲ ପାଉଛି? ମୋ ସ୍ତ୍ରୀର ମୋର ପୁଅ ପାଇଁ ଭଲ ପାଇବା ଲାଗିଲା, ଏଇଟା କାମଟା କବାଟ ହେଲେ ବଞ୍ଚିବନି। ଲୋକ କ'ଣ ଭାବନ୍ତି, କେବଳ ଯେ ଦେହ ସୁଖ, ଆଗରୁ ତ ବହୁତ ସେଲ୍ଫ କଣ୍ଟ୍ରୋଲ ଥିଲେ, ଶରୀର ସୁଖ ବି ବହୁତ, ସେମାନେ ଏମିତି ଗୋଟେ ଆଜିକାଲି ଅସଭ୍ୟ ଭଳି ସେମାନେ ନଥିଲେ, ଆଉ ବହୁତ ସିଷ୍ଟମେଟିକାଲ ଲାଇଫ ଷ୍ଟାଇଲ ଥିଲା। କିନ୍ତୁ ଇଏ ଭାଗବତ 5000 ବର୍ଷ ପୂର୍ବରୁ ବା ଅନାଦିକାଳରୁ ଲେଖା ହେଇଛନ୍ତି, ସେଥିରେ ନାରୀ ପୁରୁଷର ବର୍ଣ୍ଣନାଟା ସବୁବେଳେ ରହିଛି। ଆମେ ବର୍ତ୍ତମାନ ଲଗେଇଲେ କଣ ହବ, ୟା ପୂର୍ବରୁ ଯେତେ କଲଚର ଲୋକ ଥିଲେ ବି ଆକର୍ଷଣ ଗୋଟେ ଅଲଗା ଜିନିଷ। ଏଇ ଶୈତାନ ମନ ତିଆରି କରୁଛି ନା, ମନର ତାର ତ ଭୋଗ ବୁଦ୍ଧିଟା ରହିଛି, କିନ୍ତୁ ଏଇଟା ଶ୍ରବଣ କଲେ ପଳେଇଯିବ। ତାହେଲେ ଆଚାର୍ଯ୍ୟମାନେ କାହିଁକି ଆମକୁ ମନା କରେ ତୁମେ ରାସଲୀଳା ଆଦି ଶ୍ରବଣ କରିବନି, କାହିଁକି ନା ଏ ଯୋଉ ଅପ୍ରାକୃତ ଜିନିଷ ଗୁଡିକ ଯୋଉ ରହିଛନ୍ତି ତା ପ୍ରତି ଜୀବନ ଯେତେବେଳେ ଶୁଦ୍ଧ ଅବସ୍ଥା ନ ଆସିବ ସେ ଗୋଟେ ଅପରାଧ କରି ବସିବ। ତା ଅନ୍ତର ଭିତରେ ଯେତେବେଳେ କାମନାଟା ରହିଛି ସେ ରାଧାରାଣୀଙ୍କ ବିଷୟ ଶୁଣିବ, ଗୋପୀମାନଙ୍କ ବିଷୟରେ ଶ୍ରବଣ କରିବ, ଯେତେବେଳେ ଉଚ୍ଚ ଜିନିଷକୁ ଶ୍ରବଣ କରିବ ତାର କାମ ଭାବନାଟା ତା ମନ ଭିତରେ କାମ ଦୃଷ୍ଟିଟା ଅଛି ନା, ସେ କେବେ ବି ସେ ଅନ୍ୟମାନଙ୍କ ପାଖରେ ବର୍ଣ୍ଣନା କରିପାରେ କହିପାରେ, କିନ୍ତୁ ଭିତରେ ଭିତରେ ତାର ଭାବନାଟା ଆସିବ। ଯେମିତି ଭାଗବତ କହୁଛନ୍ତି ତୁମେ ଗୋଟେ ନାରୀର ପ୍ରତିମୂର୍ତ୍ତିକୁ ଦର୍ଶନ କରି ପଦାପି ନ ସ୍ପର୍ଶାୟତ ଯୁବତୀ ଭିକ୍ଷୁ ନ ସ୍ପର୍ଶାୟତ, ଭିକ୍ଷୁ ସନ୍ନ୍ୟାସୀ ବା ବ୍ରହ୍ମଚାରୀ ମାନେ ସେମାନେ ପାଦରେ ବି ଗୋଟେ କାଠର ନାରୀକୁ ସ୍ପର୍ଶ କରିବେ ନାହିଁ, କାହିଁ ମନା କରିବେ? ଭାଗବତ କାହିଁକି ଏଟା କହିଲେ, ମାତ୍ର ସ୍ପର୍ଶ ଦୁହିତ୍ରା ବା ନା ବିବିକ୍ତ ଆସନ ଭାବେ ବଲବାନ ଇନ୍ଦ୍ର ଗାମ ବିଦ୍ୱାଂସ ବିକର୍ଷତି, ମାତ୍ର ସ୍ପର୍ଶ ଦୁହିତ୍ରା ବା ନିଜ ମା ହେଲେ ବି ନିଜ ଝିଅ ହେଲେ ବି ନିଜ ଭଉଣୀ ହେଲେ ବି ତାଙ୍କ ପାଖରେ ବସିବେ, କାହିଁକି ତା ଗୋଟେ ଶବ୍ଦ ଲଗେଇଦେଲେ ବଲବାନ ଇନ୍ଦ୍ର ଗାମ ବିଦ୍ୱାଂସ ବିକର୍ଷ, ମୂର୍ଖ ଗୁଡା କଥା ଛାଡ଼, ମୂର୍ଖ କଥା ଭାଗବତ କାହିଁ ମୂର୍ଖ ଲୋକଙ୍କ ନାଁ ନବ, ଇଏ ସବୁ ଫାଷ୍ଟ କ୍ଲାସ ଲୋକଙ୍କ କଥା କହୁଛନ୍ତି, ବିଦ୍ୱାନ ବିଦ୍ୱାନ ଲୋକର ମନ ଘରଣ କରି ନେଇଯିବ, ମୂର୍ଖ କଥା ଛାଡ଼, ସେଟା ପଡିକି ରହିଛି ଜାଲ ଭିତରେ ମାୟା ଜାଲ, ନିଜ ମା ହଉ ଭଉଣୀ ହଉ କିଏ ବି ହଉ ଝିଅ ଇଏ କେଉଁ ଶ୍ଲୋକ ଗୋଟେ ନାହିଁ, ଜମିନୀ ଜମିନୀ ବ୍ୟାସଙ୍କର ସେ ଲୀଳା ଅଛି ନା, ଏ ଶ୍ଲୋକ ବୋଧେ ମାତ୍ର ସ୍ପର୍ଶ ଦୁହିତ୍ର, ହଁ ଏଇ ତ ଏଇ ଶ୍ଲୋକଟା ତ ଏଇ ଶ୍ଲୋକଟା ତ ମାତ୍ର ସ୍ପର୍ଶ ଦୁହିତ୍ର ନା ବିବିକ୍ତ ଆସନ ଭାବେ, ବିବିକ୍ତ ଆସନ ଭାବେ, ବିବିକ୍ତ ଆସନ ମାନେ ଏକ ଆସନ ସଂକୀର୍ଣ୍ଣରେ ବସିବନି, ଆମର ଇସ୍କନରେ ଇସ୍କନ ଆମର ଏଇ ସନ୍ନ୍ୟାସୀ ମାନଙ୍କୁ କାହିଁ ଏମିତି ରଖାଯାଉଛି, ଆଉ ଇସ୍କନ ତାଙ୍କୁ ସିଙ୍ଗିଲ ଟ୍ରାଭେଲିଂ କରିବାକୁ ଦିଆ ହବନି, ତାଙ୍କ ପାଖରେ ସବୁବେଳେ ଜଣେ ଯିଏ ଯିଏ ହେଲେ ଯିବ କେବେ ବି ସବୁବେଳେ ତାଙ୍କର ଅଲଗା ଗାଡ଼ିରେ ଯିବେ, କାହିଁକି ନା ନାରୀ ନାରୀ ଗୁଡ଼ା ରହୁଛନ୍ତି ନା ସ୍ତ୍ରୀ, ସେଟା ଆମର ଧର୍ମ ନୁହେଁ, ଆଉ ମହାପ୍ରଭୁ ତ ଯେଉଁ ଧର୍ମ ପାଳନ କରୁଛନ୍ତି ତାକୁ ଆଜିକାଲି କି କରିପାରିବେନି, ଆଉ ପ୍ରକୃତରେ ସନ୍ନ୍ୟାସୀ ଧର୍ମ ମହାପ୍ରଭୁ ଶିଖିଛନ୍ତି, ପ୍ରପାତ କହିଛନ୍ତି ପ୍ରାକ୍ଟିକାଲି ଏଇଟା ଇମ୍ପସିବୁଲ, ବର୍ତ୍ତମାନ ସନ୍ନ୍ୟାସୀ ମହାପ୍ରଭୁ କେବେ ବି ନାରୀ ମୁଖ ଦେଖିନାହାନ୍ତି, ନାରୀ ଶବ୍ଦ ଉଚ୍ଚାରଣ କରିନାହାନ୍ତି, ଶୁଣି ସବୁବେଳେ ଯୋଶିତ କହିବେ ସରି ପ୍ରକୃତି କହିବେ, ତାଙ୍କ ଭଳିଆ ସନ୍ନ୍ୟାସୀ କିଏ ଅଛି, ସିଏ ଲାଚିବା ଲୋକ ରାସ୍ତାରେ, କିନ୍ତୁ ସନ୍ନ୍ୟାସ ଆଇଡିଆଲ ସନ୍ନ୍ୟାସ ଏ ସଂସ୍ଥାରେ ଆମର ତ ଆମର ଏଇଟା ପ୍ରଚାର ସଂସ୍ଥା, ଆମର ଆମର ଯେଉଁ ଫିଲୋସଫି ଦେଇଛି ନା ଆଚାର୍ଯ୍ୟମାନେ ପୁରା ହାୟର ଫିଲୋସଫି ନା, ତେଣୁ ଯିଏ ସନ୍ନ୍ୟାସୀ ଲେବୁଲକୁ ଯିଏ ଯିଏ ଗୁରୁ ଲେବୁଲକୁ ଯିଏ ସେ ଆଉ ନାରୀ ନାରୀ ଆଉ ପୁରୁଷ ଦେଖିବେନି, ସେ ଆତ୍ମଦୃଷ୍ଟିରେ ଦେଖିବେ, କାରଣ ଯେ ନାରୀ ଦୃଷ୍ଟିରେ ଦେଖିବେ ତାହେଲେ ସନ୍ନ୍ୟାସୀ ଦୀକ୍ଷାଟା କେମିତି ଦେବ କାହାକୁ, ସନ୍ନ୍ୟାସୀ ତ ଜଣେ ପୁଣି ଗୁରୁ ହବ ତାହେଲେ ସେ ଦୀକ୍ଷା ଦେବନି କୌଣସି ନାରୀକି, ସେ କେମିତି ଦୀକ୍ଷା ଦେବ, ତାକୁ ମନ୍ତ୍ର କେମିତି ଦେବ ନାଇଁ, ଆମର ଏଇ ଆତ୍ମଦୃଷ୍ଟି ପୁରା ହାୟର ଫିଲୋସଫି, କିନ୍ତୁ ଧର୍ମଟା ରହିଛନ୍ତି ମାତ୍ର ସ୍ପର୍ଶ ଦୁହିତ୍ରା ନା ବିବିକ୍ତ ଆସନ ଭାବେ, ଏକ ସଂକୀର୍ଣ୍ଣ ଆସନରେ ବସିବନି, କାହିଁକି ନା ବଲବାନ ଇନ୍ଦ୍ର ଗାମ ବିଦ୍ୱାଂସ ବିକର୍ଷତି, କିଏ ଆଉ କିଏ କହୁଛନ୍ତି, ଯଯାତି କହୁଛନ୍ତି ବସିଛନ୍ତି କାହା ପାଖରେ, ଦେବଯାନୀ ପାଖରେ ଗୋଟେ ଆସନରେ ବସିକି କହୁଛନ୍ତି, ସେଠି କହୁଛନ୍ତି ଚକ୍ରବାତ ଟିକା ଲେଖୁଛନ୍ତି, ଆରେ ଯେତେବେଳେ ମା ଭଉଣୀ କଥା କୁହାଯାଇଛି ଝିଅ କଥା କୁହାଯାଇଛି ସ୍ତ୍ରୀ କଥା କଣ କହିଲା, ଦେବଯାନୀ ବୁଝିପାରୁଥିଲା, ଦେବଯାନୀ ଦେବଯାନୀ ଶୁକ୍ରାଚାର୍ଯ୍ୟଙ୍କର କନ୍ୟା ନା ବହୁତ ବିଦ୍ୱାନ, ତ ଜମିନୀ ଯେତେବେଳେ ଏଇ ଶ୍ଲୋକଟିକୁ ପଢ଼ିଲେ ତାଙ୍କର ଗୋଟେ ଡାଉଟ୍ ଆସୁଥିଲା ସବୁବେଳେ, ଏଇଟା ବ୍ୟାସଦେବ ଲେଖିନାହାନ୍ତି, ଏଇଟା ବ୍ୟାସଦେବ ଲେଖିନାହାନ୍ତି, ପୁରା ଚକ୍ରବାତ ଏତେ ବଡ ଟୀକା ଲେଖିଛନ୍ତି, ମୁଁ ତାକୁ ଯେତେବେଳେ ଭାଗବତ କଥା କୁହେ ସେ କୁହେ ସୁନ୍ଦର ଟୀକା ଏତେ ବଢିଆ ଲେଖିଛନ୍ତି, ଆଉ ଜଣେ କିଏ ଲେଖିଛନ୍ତି ଚକ୍ରବାତ ବଂଶୀ ବଂଶୀଧର ଲେଖିଛନ୍ତି, ଏତେ ସୁନ୍ଦର ଲେଖିଛନ୍ତି, ବଢିଆ ଟୀକା ଲେଖିଛନ୍ତି, କୁଞ୍ଚିକା କୁଞ୍ଚିକା ମାନେ ଯୋଉ ଚାବିକାଠି ଆଣିବି, ଆଉ ଇଏ ତ ବ୍ରହ୍ମଚାରୀ ଥିଲେ କିଏ ଜୟମିନୀ କହିଲେ ନା ନା ବିଦ୍ୱାଂସ ନାପି କର୍ଷତି, ଏଇଟା ବୋଧେ ଭୁଲ ଲେଖା ହେଇଯାଇଛି, ବିଦ୍ୱାଂସ ଅପିକର୍ଷତି ଲେଖା ହେଇଛି, ବିଦ୍ୱାଂସ ମାନଙ୍କୁ ମଧ୍ୟ କହିଲେ ନା ନାପି କର୍ଷତି, ବିଦ୍ୱାନଙ୍କୁ କେବେ ହେଲେ ଆକର୍ଷଣ କରିପାରିବ ନାହିଁ, ସନ୍ଦେହ କରିଦେଲେ ଭାଗବତଙ୍କୁ ନା ଆମେ ଯୋଉଟା ବିଶ୍ୱାସ କରୁନେ, ଏଇ ଆସିବ ସେଇ ପ୍ରସଙ୍ଗ ଏବେ ଚକ୍ରପାତ ଲେଖିବେ ଟୀକାରେ, ଆମ ବିଚାର ହିସାବରେ ଭାଗବତ ହେଇନାହାନ୍ତି, ଆମ ହିସାବରେ ମନ୍ତ୍ର କାମ କରିବେନି, ଆମ ହିସାବରେ ବିଗ୍ରହଙ୍କର ସ୍ୱରୂପ ପ୍ରକାଶ ପାଇବନି, ତାଙ୍କର ନିଜ ଧର୍ମ ରହିଛି, ତାଙ୍କ ସ୍ୱରୂପ ସେ ପ୍ରକାଶ କରେ, ତାଙ୍କ ନିଜ ଧର୍ମ ରହିଛି ନା, ଆମ କ'ଣ ଆମ ବିଚାର ହିସାବରେ ଆମେ କ'ଣ ଆମେ ଗୁରୁଙ୍କୁ ମର୍ତ୍ତ୍ୟ ବୁଦ୍ଧି କରିଦେବା, ତୁଳସୀଙ୍କୁ ବୃକ୍ଷ ବୁଦ୍ଧି କରିବା, ମନ୍ତ୍ରକୁ ଅକ୍ଷର ବୁଦ୍ଧି କରିବା, ବିଗ୍ରହଙ୍କୁ ଶିଳା ବୁଦ୍ଧି କରିବା, ବୈଷ୍ଣବଙ୍କୁ ଜାତି ବୁଦ୍ଧି କରିବା, ଆମେ ଆମେ କରିଦେଲେ ବୋଲି କ'ଣ ସେମାନେ ସେୟା ହେଇଯିବେ ନା କ'ଣ? ଅପ୍ରାକୃତ, ସବୁ ଅପ୍ରାକୃତ, ଏତିକି କରିଦେଲେ ଭାଗବତ ଭାଗବତ ଅପରାଧ ଲାଗିଯିବ। ଆଉ ବ୍ୟାସଦେବ ଜାଣିପାରିବେ, ବ୍ୟାସଦେବ ଯାଇ କହିଲେ ଗୁରୁଦେବ ଏଟା ନାପିକର୍ଷତି ହେବା କଥା, ଅପିକର୍ଷତି କ'ଣ ଆପଣ ଲେଖିଲେ? ଆଜି ଭାଗବତ ପ୍ରକଟେ ଶିଖି ଯେ କହିଲେନି, କହିଲେନି ବର୍ଷା ଝଡ଼ ହଉଛି, ଘୋର ଅନ୍ଧକାର ରାତ୍ରି, ଟିକେଟ କ'ଣ ମନେ ପଡ଼ୁଛି କେତେ ସୁନ୍ଦର ସେ ଲେଖିଛନ୍ତି, ଅନ୍ଧକାର ରାତ୍ରିରେ ସୁନ୍ଦରୀ କନ୍ୟା ହେଇକି ବ୍ୟାସଦେବ ଆସିଛନ୍ତି, ଯୁଗ ମାନେ ତାଙ୍କ ମାୟା ଶକ୍ତିରେ ଆସିଛନ୍ତି, ସୁନ୍ଦରୀ କନ୍ୟା ହେଇକି ଆସିଛନ୍ତି, ଆସିକି ପହଞ୍ଚନ୍ତି, ରାତ୍ରି ହେଇଯାଇଛି, ବର୍ଷା ଜୋର ଝଡ଼ ହଉଛି, ଇଏ କହିଲା ଏଟା ବ୍ରହ୍ମଚାରୀ ଆଶ୍ରମ ଭାଗ, ଏଠି ଭାଗ, ଏଠି ରହିପାରିବୁନି, କହିଲା ଆଜ୍ଞା ତୁମ ନିର୍ଦ୍ଦୟ, ତୁମେ ଯିବି କୁଆଡ଼େ ଏଇ ସମୟରେ, ମୋତେ ଖାଲି ଗୋଟେ ରହିବା ପାଇଁ ଖାଲି ଗୋଟେ ରାତି ମୋତେ ଆଶ୍ରୟ ଦିଅନ୍ତୁ। ଆଉ ବିଚାର କଲେ କ'ଣ ସତ କଥା, ସନ୍ଧ୍ୟା ସମୟ ହେଇଗଲାଣି, କ ଯିବ କୁଆଡ଼େ, ବର୍ଷା ଝଡ଼ ହଉଛି, ତ କୁଞ୍ଚିକା କ'ଣ କହୁଛି ସେଟା ଚାବିଟା ଦେଲେ, କହିଲେ ଯା ସେପଟର ସେଠି ରହିବ। ଟିକେ ବହୁତ ବଡ଼ ବ୍ୟାଖ୍ୟା କରି ଲେଖିଛନ୍ତି, କେହି ଡାକିଲେ ବି ତୁମେ କବାଟ ଖୋଲିବନି, ସେଥିପାଇଁ ବିବିକ୍ତାସନ ଯେଉଁ ଲେଖା ହେଲା ପାଖରେ ରହିବନି, ପାଖ ରୁମ୍ ମାନଙ୍କରେ, ଆମର ସନ୍ନ୍ୟାସୀମାନଙ୍କୁ ଗେଷ୍ଟ ହାଉସ୍ ରଖାହେନି, ସେଥିପାଇଁ ସନ୍ନ୍ୟାସୀମାନଙ୍କ ରୁମ୍ ସବୁ ସବୁବେଳେ ଅଲଗା, ତାଙ୍କୁ କୌଣସି ଯେଉଁ ଜାଗାରେ ରହିବ ସେଠି କେଉଁଠି ନାରୀ ରହିବେନି, ସେ ଗେଷ୍ଟ ହାଉସ୍ରେ ସେ କାନ୍ଥ ସେପଟ କିମ୍ବା ରହିବେନି। ଭାଗବତ ଧର୍ମ ଆମର, ଆମର ଭାଗବତ ଧର୍ମ ପାଖରେ କେହି ରହିବେନି, ଗୋଟେ ୱାଲ୍ଟା କ'ଣ ମନର ମନର ଯେଉଁ ଆକର୍ଷଣଟା ଗୋଟେ ଦିବାଲ ରଖିପାରିବ? ଦେଖୁନା ଏଠି ପ୍ରମାଣ ଦେଇଦେଲେ ସାଙ୍ଗେ ସାଙ୍ଗେ, ଆସିଏ ସେପଟକୁ ଦେଇଦେଲେ ପର୍ଣ୍ଣ କୁଟୀର, ସେତେବେଳେ ତ ସବୁ ଆଶ୍ରମ ମାନ ଥାଏ, ଚାବି ଦେଇଦେଲେ, କହିଲେ କେହି ଡାକିଲେ ଖୋଲିବୁନୁ, ଆଉ ମୁଁ ଡାକିଲେ ବି ଖୋଲିବୁନୁ। ଆଇ ଆସିକି ସେ ତାଙ୍କର ରେଷ୍ଟ ନେଲା, ରେଷ୍ଟ ନେଲେ କିଏ ସେଠି ବ୍ୟାସଦେବ ନିଜେ ନାରୀ ଉପରେ ଆସିଛନ୍ତି, ଆଉ ଏଣେ ଜୟମିନୀ ତାର ଶୟନ କରିଛନ୍ତି, ତାଙ୍କ ମୁଣ୍ଡରେ ନାରୀଟା ସେପଟରେ ଅଛି ବା ଆସିଲା। ଭାଗବତରେ ଦୁଇ ଜଣଙ୍କର ନାମ ବିଶେଷ କରି ରହିଲା, ଜଣଙ୍କ ଏଇ ଋଷିଶୃଙ୍ଗଙ୍କ ନାଁ ସେଥିପାଇଁ ରହିଲା ନା, ଆଉ ବାଦ୍ୟ ନୃତ୍ୟ ଗୀତ କେମିତି ଋଷିଶୃଙ୍ଗଙ୍କର କେତେ ବଡ଼ ଜୀବନକୁ ନେଇ ଆସିଲା। ଆଉ ଏଇଟା ତ ଅନାଦିକାଳରୁ ଗୋଟେ ଜୀବର ଏ ଯୋଉ ଲିଙ୍ଗ ଆକର୍ଷଣ ରହିଛି ପୁରୁଷର ନାରୀ ପ୍ରତି, ନାରୀର ପୁରୁଷ ପ୍ରତି, ସେ ଭାବୁଛି ଏଇଟା ଏଇଟା ମୋର ପ୍ରଥମ ଜନ୍ମର ବାହାଘର, ଏଇଟା ମୁଁ ପ୍ରଥମ ଜନ୍ମ ଭୋଗିବି। ଆରେ କିଡ଼ା ଭଳିଆ ତୁ ଭୋଗି ଭୋଗିକି ଆଇଲୁ, କିଡ଼ା ଭଳି ଯେମିତି ଦେଖିଲେ ବିଷ୍ଠାର ଝାଡ଼ା ଗଲା ପରେ ସବୁ କୁର୍ମୀ ହେଇଯାଏ, ସିଏ ଯେମିତି ସେମିତି ଖେଳନ୍ତି, ସେଇଟା ଗୋଟେ ଗୋଟେ ଜୀବ ଏଇଭଳିଆ ଭୋଗି ଭୋଗି କେତେ ଜନ୍ମ ଆସିଲା, ହେଲେ ତାର ସ୍ୱଭାବଟା କେବେ ସେଇ ଭୋଗ ବୁଦ୍ଧିଟା ତାର ରହିବ, କ'ଣ କହିବ? ତା ଶରୀର ସେମିତି ତିଆରି କରାହେଇଛି, ଆଉ ସେମିତି ତାର ଯଦି ଏଇ ଏଇ କେବଳ ଭଗବାନଙ୍କର କୃପାରେ, ଯଦି ଗୁରୁ ବୈଷ୍ଣବଙ୍କ କୃପାରେ ତାର ଶୁଦ୍ଧ ଭକ୍ତି ଜାଗ୍ରତ ହବ, ସେଟା ତାକୁ ତୁଚ୍ଛ ଜ୍ଞାନ, ସେ ଆଉ ଚାହିଁବେ ବି ନାହିଁ। ଯେମିତି ଯୌନାଚାର୍ଯ୍ୟ କହିଲେନି, ସେ କାମର କଥା ଚିନ୍ତା ଆସିଲେ ଯେ ମୋ ମୁହଁରେ ଥୁକ୍କାର ଆସୁଛି, ଗୋଟେ ଘୃଣ୍ୟ ଜିନିଷ ନା, ଆଉ ସିଏ ବଡ଼ ବଡ଼ ବିଦ୍ୱାନ ଲୋକମାନଙ୍କର ବିଦ୍ୱାନ ତ ସବୁ ଜୟମିନୀ ତାଙ୍କର ସେପଟରେ, ତାଙ୍କ ମନରେ ବିଚାର ଆସିଲା, ଆରେ ନାରୀଟା ସେପଟରେ ଅଛି, ଆଉ ମୁଁ ତ ଜୀବନରେ କିଛି ଭୋଗ କରିନି, ଆଉ ଏଇଟା ଭଗବାନଙ୍କର ଇଚ୍ଛା ବୋଧେ ଆସିଛନ୍ତି ନାରୀ, ଆଉ କବାଟ ବାଡ଼େଇଲେ, କବାଟ ବାଡ଼ିଲେ ଇଏ ସେ ମନା କରି ତୁ ଖୋଲିବୁନୁ, ସେ ତାର କୁଞ୍ଚିକା ଚାପି ଚାପି ପକେଇ ରଖିଛନ୍ତି, ବହୁତ ଚିତ୍କାର କଲେ ବାଡ଼େଇଲେ ହେଲେନି, ସେଠି ଗଲେ ଚାଳ ଉପରକୁ ଉଠିଲେ, ଚାଳ ଉପରକୁ ଉଠି ଆଉ ସେ ଯେଉଁ ତାଙ୍କର ପର୍ଣ୍ଣ ଯେଉଁ କ'ଣ ଆମର ଏଠି ଯେମିତି କ'ଣ କୁଟା ତାଙ୍କର ସବୁ କ'ଣ ପତ୍ରରେ ସବୁ କରାଯାଇଥାଏ, ପର୍ଣ୍ଣକୁଟର କାଢ଼ିକି ଭିତରକୁ ପଶିବା ପାଇଁ ଚାହୁଁଛନ୍ତି, ଦେଖିଲା ବେଳକୁ ବସିଛନ୍ତି କିଏ ବ୍ୟାସଦେବ, ଆଉ ଲଜ୍ଜାରେ ଆଉ କ'ଣ କହି, ଆଉ ସେଠୁ ଆସିକି ବ୍ୟାସଦେବ ତାର କବାଟ ଖୋଲିଲେ, ଗୋଟେ ତଳେ ପଇଲେ, ସେଠୁ କହିଲେ, ହଁ ସେଠି ଶବ୍ଦଟା ମଲ୍ଲ ପଡ଼ିଛି, ଗୁରୁଦେବ ସତ୍ୟମ କାମ ଦୁର୍ଜୟ, ଗୁରୁଦେବ ମୁଁ ଆଜି ମାନିଗଲି, ମୁଁ ଯେଉଁ ଭାବୁଥିଲି ବିଦ୍ୱାନ ମାନଙ୍କୁ କିଛି କରିପାରିବ ନାହିଁ, ସତ୍ୟ ମୁଁ ଆଜି ମାନିଲି, ବ୍ୟାସଦେବ ଜଣେଇଲେ, ସେଥିପାଇଁ ସେ ଲେଖିଲେନି କନ୍ଦର୍ପ କେଚିତ, କିଏ ସିଂହକୁ ଦଳନ କରିବ, କିଏ ପଶୁମାନଙ୍କୁ ଦଳନ କରିପାରିବ, କିଏ ଯୁଦ୍ଧରେ ବହୁ ସୈନ୍ୟମାନଙ୍କୁ ଦଳନ କରିପାରିବ, କନ୍ଦର୍ପ ଦର୍ପ ପୁରୁଷ, କନ୍ଦର୍ପର ଦର୍ପକୁ ଭାଙ୍ଗିବା ପୁରୁଷ ବିରଲା ପୁରୁଷ, ଏ ସଂସାରରେ କନ୍ଦର୍ପର ଦର୍ପକୁ ଭାଙ୍ଗିବା ଲୋକ ଏ ସଂସାର କିଏ ନାହିଁ। ସମସ୍ତଙ୍କୁ ସେ ମୋହିନ ମୋହନ କରି ରଖିଛି ଆଉ ଜୀବନ କିଛି ନାହିଁ, ଏଇଟା ଗୋଟେ ବିକାର ମନ ଭିତରେ ମଳମୂତ୍ରକୁ ଭୋଗ କରିବା ପାଇଁ ତାର ଗୁରୁଦେବ ତ ଏଇ ଭାଷାରେ କୁହନ୍ତି ଆଉ, କିନ୍ତୁ କଣ ତାର ଗୋଟେ ସୃଷ୍ଟି ଭଗବାନ କରିଛନ୍ତି ଆଉ। କିନ୍ତୁ ରାସଲୀଳା ଶ୍ରବଣ କଲେ କାମ ବିଦୃତ ହେଇଯିବ, ଯେତେ କାମ ବିଦୃତ ହେଇକି ଭକ୍ତି ପରା ଭଗବତୀ ପ୍ରତିଲବ୍ଧ ପ୍ରତିଲବ୍ଧ କାମ ହୃଦୁର୍ଗମ ହୃଦୁର୍ଗ କାମଟା ଚାଲିଛି, ତାହେଲେ ଆମର ଆଚାର୍ଯ୍ୟମାନେ କାହିଁକି ମନା କଲେ, ପ୍ରଶ୍ନ କରିବା ଦରକାର ନା। ପ୍ରଥମ ସ୍କନ୍ଦରୁ ନବମ ସ୍କନ୍ଦ ପର୍ଯ୍ୟନ୍ତ ଭଲ ଭାବେ ସବୁ ପଢିବାକୁ ପଡିବ। ଜଣଙ୍କର ନାରୀ ବୁଦ୍ଧି ଯେପର୍ଯ୍ୟନ୍ତ ଗୋପୀମାନଙ୍କୁ ନାରୀ ବୁଦ୍ଧି ରହିଛି ବା ନାରୀର ସ୍ୱରୂପଟା ତାକୁ ଆନନ୍ଦ ଲାଗୁଛି, ଗୋଟେ ନାରୀ ଆକର୍ଷଣଟା ନା, ଗୋଟେ ପୁରୁଷର ନାରୀ ପ୍ରତି ଆକର୍ଷଣ, ନାରୀର ପୁରୁଷ ପ୍ରତି ଆକର୍ଷଣ, ଯୋଉ ଆକର୍ଷଣ ବୁଦ୍ଧି ଥିଲା ପର୍ଯ୍ୟନ୍ତ ଆକୁ ଆଲୋଚନା କରିବା ମନା କରୁଛନ୍ତି। ନାଇଁ ଇଏ ଆବଶ୍ୟକ ନୁହେଁ, କାରଣ ତୁମେ ଅପରାଧ କରି ବସିବ ହିଁ ଏ ଅପରାଧରେ ଅକ୍ଷମଣୀୟ ହେଇଯିବ, କାହିଁକି ସେମାନେ ହେଉଛନ୍ତି ଶ୍ରେଷ୍ଠା ଗୋପୀ, ସାଧାରଣ ନାରୀ ପ୍ରତି ତୁମେ କେଉଁ ଦୃଷ୍ଟି, ସେମାନେ ଶ୍ରେଷ୍ଠ ଭଗବତ ପ୍ରିୟା, ଭଗବତ ପ୍ରିୟା ନାରୀ ବୁଦ୍ଧି ତୁମର ଆସିଯିବ। ସେଥିପାଇଁ ପରିଭାଷା ଗୁଡ଼ିକ ଆମର ଯୋଉ ଗୌଡ଼ୀୟ ପରିଭାଷା ଗୁଡ଼ିକ ଅଛି ଅଛନ୍ତି ସେମିତି ତୁମେ ଲେଖିପାରିବନି, ଏମିତି ସବୁ ଯେମିତି କୃଷ୍ଣ ବକ୍ଷରେ ହସ୍ତ ଦେଲେ ସେଠି ବକ୍ଷ ଲେଖା ହବ। ଆମ ଆଚାର୍ଯ୍ୟମାନେ ପରିଭାଷା ଯେମିତି ଆଜିକାଲି ସବୁ ବିଭିନ୍ନ କିଏ କିଏ ବି ଲେଖିଥାନ୍ତି, କିଏ ସାଧୁମାନେ ବି ସବୁ ବହୁତ ସେମିତି ଭାଷା ଆମର ବ୍ୟବହାର କରାଯିବନି, କାରଣ ଗୋଟେ ଜୀବ ପାଇଁ ଆମେ ତାଙ୍କୁ କ'ଣ ମଙ୍ଗଳ କଲେ, ଆମେ ଜୀବ ପାଇଁ କ'ଣ ମଙ୍ଗଳ କଲେ, ସେ ପଢ଼ିବେ ତ ତାର କ'ଣ ହୃଦୟରେ କେଉଁ ଭାବନା ଆସିବ। ସେଥିପାଇଁ ଭକ୍ତିଧାନ ସରସ୍ୱତୀଙ୍କୁ ସେ ଜଗତରୁ ଆସିଥିଲେ ନା, ବାର୍ଷ ମହାନବୀ ଦେବୀ ଦୈତାୟ ଭୂତ କୃଷ୍ଣ ସମ୍ବନ୍ଧ ବିଜ୍ଞାନ ଦାୟିନେ ପ୍ରଭବେନ, କୃଷ୍ଣ ସମ୍ବନ୍ଧ ବିଜ୍ଞାନ ଦେବା ପାଇଁ ସେ ଆସିଥିଲେ। ସେ ଦଶମ ସ୍କନ୍ଦ କେବେ କହିନାହାନ୍ତି, କେବେ ବି ଦଶମ ସ୍କନ୍ଦ କହିନାହାନ୍ତି, କେବେ ଆଲୋଚନା କରନ୍ତିନି ଶିଶୁମାନଙ୍କୁ, କେବଳ ତତ୍ତ୍ୱ କଥା କୁହନ୍ତି, କାହିଁକି ନାଇଁ ଇ ଜୀବ ଜୀବମାନଙ୍କର ହୃଦୟରେ କାମନା ରହିଛି ନିଜ ସୁଖ ବାସନ ପାଇଁ, ସେ କଣ ରାଧାଣୀ କଥା ବୁଝିବେ। ଇଏ ରାସଲୀଳା ହେଉଛି କେବଳ କୃଷ୍ଣଙ୍କୁ ସୁଖ ଦେବା ପାଇଁ କାମଟା, ଇଏ ତ ଖାଇବା ପିଇବା ପାଇଁ ମାଡ଼ଗୋଳ ଲାଗୁଛନ୍ତି, ବଞ୍ଚିବା ନାହିଁ ମାଡ଼ଗୋଳ ଲାଗୁଛନ୍ତି, ଇଏ କଣ ରାସଲୀଳା ବୁଝିବେ, ହୃଦୟରେ କାମ ରହିଛି ନା, ହବନି ସେଥିପାଇଁ ମନା କରିଦେଇଛି। ଇଏ ପଢ଼ୁଥିଲି କୋଉଠି କହିବି, କାର୍ତ୍ତିକ ମାସରେ ଦାମୋଦର ମାସ ଶେଷ ବେଳକୁ ଯାଇକି ପହଞ୍ଚନ୍ତି, ପୂର୍ଣ୍ଣିମା ପୂର୍ବରୁ ପହଞ୍ଚନ୍ତି ରାଧାକୁଣ୍ଡରେ, କିଏ ଭକ୍ତିଧାନ ସରସ୍ୱତୀ ଠାକୁର, ଯେତେ ବଡ଼ ବଡ଼ ଷ୍ଟୋଲାର୍ଟ ସ୍କଲାର ତାଙ୍କର ସବୁ ଶିଷ୍ୟ ଥିଲେ ସବୁ ଯାଇକି ପହଞ୍ଚିଗଲେ, କାହିଁକି ନା ଗୁରୁଦେବ ଯାଇଛନ୍ତି କୋଉଠିକି ରାଧାକୁଣ୍ଡ କାର୍ତ୍ତିକ ମାସ, ମାନେ ପୁରା ଉନ୍ନତ ତତ୍ତ୍ୱ କିଛି ଗୋଟେ ସ୍ତବାବଳୀ ହଉ ନହେଲେ ବିଳାପ ପୁଷ୍ପାଞ୍ଜଳି କ'ଣ ଗୋଟେ ଆଲୋଚନା ହବ ଆଉ, ସବୁ ଆଶା କରି ଯାଇଛନ୍ତି ଉନ୍ନତ ତତ୍ତ୍ୱ, କାରଣ ଗୁରୁଦେବ ସବୁବେଳେ ତତ୍ତ୍ୱ କହୁଛନ୍ତି ନା, କେବେ ଲୀଳା କହୁନାହାନ୍ତି, ତେଣୁ ବୃନ୍ଦାବନ ମାନେ ସେଠି କିଛି ଲୀଳା, ସମସ୍ତେ ଯାଇ ପହଞ୍ଚିଲେ ଆରମ୍ଭ କଲେ ବାଚ ବେଗ ମନ ବେଗ କ୍ରୋଧ ଜୀବା ଉଦର ଉପସ୍ତ ବେଗ, ଆଗେ ସେଠୁ ଆରମ୍ଭ କଲେ ଉପଦେଶା ମତ ଆରମ୍ଭ କଲେ, ସେ କାଠି ସବୁ ଉଡ଼େଇଲେ, କାରଣ ସେମାନେ ଜାଣିଛନ୍ତି କୃଷ୍ଣ ଜୀବନ ଗୋଟେ ସମ୍ବନ୍ଧଟା କୃଷ୍ଣଙ୍କ ସହିତ ଆସିନି, ସେ କଣ ବୁଝିବ, ଏଇଗୁଡ଼ା ଉନ୍ନତର ସମ୍ବନ୍ଧର ତାର ଆସିନି ନା, ସମ୍ବନ୍ଧ କଣ, ଜଣଙ୍କର ସମ୍ବନ୍ଧ ଆସିଲେ ଜାଣିବ କେମିତି, ସେ ଗୋଟେ ପ୍ରଶ୍ନ, ସମ୍ବନ୍ଧରେ ଆସିଲେ କାଠି ଜାଣିବେ କେମିତି, ଭଗବାନ ସହିତ ସମ୍ବନ୍ଧ ଆସିଲା ସେ ଜାଣିବେ କେମିତି, ଆଉ ସମ୍ବନ୍ଧରେ ଆସିଗଲା ମାନେ ତୁମର ଯାହା ସହିତ ସମ୍ବନ୍ଧ ହେଇଗଲା କଣ ହଉଛ, ତୁମର ଯାହା ସମ୍ବନ୍ଧ ହେଇଗଲା କଣ ହଉଛି, କଣ ହଉଛି ଭଲ ଜିନିଷ ଖାଇଲେ କଣ କଣ ଇଚ୍ଛା ହବ, ତା ନାଇଁ ଟିକେ ତା ଟିକେ ନେବି, ଯୋଉଠି ଭଲ ଜିନିଷ ଦେଖିବ କଣ କଣ ଇଚ୍ଛା ହବ ତା ପାଇଁ ଟିକେ ନେଇଯିବି, ସମ୍ବନ୍ଧ ମାନେ ତ ମନଟା ସେଇଠି ରହିଲା ଆଉ କଣ, ସମ୍ବନ୍ଧ ମାନେ କଣ ତୁମ ମନଟା ସେଇଠି ରହିଲା, ଆଉ କୃଷ୍ଣ ଭଜନଟା କେମିତି, ସେଥିପାଇଁ ଆଗେ ସମ୍ବନ୍ଧରେ କାଇଁ ରଖା, ସମ୍ବନ୍ଧରେ ଗୁରୁ ଦେବେ ନା, ଆଉ ଗୁରୁ କେମିତି ସମ୍ବନ୍ଧ ଦେବେ ଗୁରୁ, ସେଥିପାଇଁ ସେବାରେ ଲଗେଇଲେ, ସେବାର ଲଗେଇ କୃଷ୍ଣ ସମ୍ବନ୍ଧରେ ତମକୁ ଦେବେ, ପୁଣି ସେବାର ଲଗେଇଲେ ଜୀବର କର୍ମବୁଦ୍ଧି ଆସିବ, ପୁଣି ଶ୍ରବଣ କୀର୍ତ୍ତନ କରେ, ଏ ସମ୍ବନ୍ଧରେ ଖାଲି ଦେବା ନାଇଁ, ସମ୍ବନ୍ଧ ହେଲେ ତ ଜଣେ ଭକ୍ତି କରିବ, ତୁମ ଗାଁରେ ଦେ ସେ ତୁମର ଗାଁର, ତୁମର ଗାଁରେ ଗୋଟେ ଝିଅଟେ ଅଛି ତୁମେ ତାକୁ ବିବାହ ହେଇନ, ସେ ଝିଅକୁ ଦେଖୁଥିଲ କି ନାହିଁ, ଦେଖୁଥିଲ, ସେ ଯାଉଥିଲା ଆସୁଥିଲା ପାଠ ପଢୁଥିଲା, ସେ ଖାଇଲା କି ନାହିଁ, ତେ ଚିରା ସାର୍ଟ ପିନ୍ଧିଛି କି କ'ଣ, ତୁମେ କିଛି ବୁଝୁଥିଲ, ଯୋଉଦିନ ବିବାହ ହେଇଛ ତାପର ଦିନ ମୋର ତା ସୁଖ ଦୁଃଖଟା ତୁମକୁ ଲାଗିଲା, କାହିଁକି ସମ୍ବନ୍ଧରେ ହେଇଗଲା ପା, ଯଦି ସମ୍ବନ୍ଧ ତୁମର ହେଇଛି ବୋଲି ତୁମେ ଜାଣିବେ କେମିତି ଭଗବତ ସମ୍ବନ୍ଧ ହେଲା ବୋଲି, ଇଏ ବଡ଼ ବଡ଼ କଥା କହିବାର କିଛି କାମ ନାହିଁ, କି ମାଳ ଜପ କରିବାର କିଛି କାମ ନାହିଁ, ତୁମେ ଜପ କରୁଛ କର ଭଲ, ଜପଟା ଛାଡ଼ି ହବ ନା, ମୁଁ ସମ୍ବନ୍ଧ କେତେ ଜପ କରୁଛ କ'ଣ କରୁଛ ବଡ଼ କାମ ହେଲା ଏଇଟା, ସମ୍ବନ୍ଧ ହେଲା ମାତ୍ରେ ସବୁବେଳେ ତୁମ ଗୁରୁକୃଷ୍ଣଙ୍କର ସୁଖ କଥା ଚିନ୍ତା ଆସିବ, ଆଉ ତୁମେ ତେଣୁ ନିଜ କଥା ସବୁବେଳେ ଚିନ୍ତା ରହିଲ, ଆଉ ତୁମେ ସମ୍ବନ୍ଧ କ'ଣ ଆସିଛି, ତେଣୁ ଭଗବାନ କଥା କିଛି ଚିନ୍ତା କରିବାନି, କିଏ କ'ଣ ହେଲା ସେ କେମିତି ଭୋଗ ଲାଗୁଛି ନାହିଁ, ଠାକୁର କ'ଣ ହେଲେ କ'ଣ, ମୋର ମୋର ଖାଇ ପିଇକି ମୋର ଜପ କରିକି ମୁଁ ରହିବି, ଅଫିସ ଇଏ ଅଫିସ ନୁହେଁ ବାପା, ଏ କୃଷ୍ଣ ସମ୍ବନ୍ଧ ନୁହେଁ, ତୁମେ କଣ ଘରେ ସେମିତି ରହିପାରିବ? ସ୍ତ୍ରୀ କତିରେ କହିଦେବ ସେ ନା ମତେ ରୋଷେଇବାସ କରି ଖାଇବ, ମୋର ଖାଇ ପିଇକି ରହିବି, ତୁ ଯାହା କରୁଛୁ କର, ତୁ ଘର ରଖିବୁ ଯେ ସମ୍ବନ୍ଧ, ଭଗବତ ସମ୍ବନ୍ଧ ରହିବ ନା, ଭଗବାନଙ୍କ ସୁଖ ଯୋଉଟା ଆଉ ତବ ସୁଖ ତାହା କରିବ ଯତ୍ନେ ହୟ ପଦେ ଅନୁରାଗ, ଶିଶୁ ଲେଖିଦେଇଯାଇଛନ୍ତି ନା ସେ ପଦ ଗୁଡାକ, ଆସିଗୁଡା ତୁମେ ନ ଧରିପାରିଲେ ତୁମେ କଣ ଭକ୍ତିରା କଣ, ତୁମେ ଏକାଥର ରାତିରେ ତୁମେ ଡିଆଁ ମାରୁଛ, ପ୍ରଭୁପଦ କହନ୍ତି ମଙ୍କି ଭଳିଆ ଜମ୍ପ କରିବାକୁ ଚେଷ୍ଟା କରନି, ମାଙ୍କଡ ଭଳିଆ ଡିଆଁକୁ ଚେଷ୍ଟା କରନି, କିନ୍ତୁ ତବ ସୁଖ ତାହା କରିବ ଯତ୍ନେ ହୟ ପଦେ ଅନୁରାଗ, ସବୁବେଳେ ଆପଣଙ୍କ ସୁଖ ଯୋଉଟା ସେ ତୁମେ ଯତ୍ନ କରି, ସେଟା ସମ୍ବନ୍ଧ ଆଇଲେ ଭଗବତ ସମ୍ବନ୍ଧ ଆଇଲେ ସେଇଟା ସବୁ ଦେଖା ହବ, ଭଗବତ ସମ୍ବନ୍ଧ ଆସିନେ ଏଟା ଦେଖା, ଭଗବତ ସମ୍ବନ୍ଧ ନାହିଁ ତୁମେ ସମ୍ବନ୍ଧ ହେଇନି, ତୁମେ ଏଇ ହାରି ଟପି ଗୁଡା ରାସଲୀଳା କଣ ଉନ୍ନତ ଗ୍ରନ୍ଥ ଗୁଡା କଣ ପଢିବ, କିଛି ପଢିପାରିବ, ତୁମେ ତ ନିଜର ସୁଖ ପାଇଁ ତୁମେ ସବୁବେଳେ ବ୍ୟାକୁଳ, କୃଷ୍ଣ ସୁଖ ନାହିଁ ଆଉ ଏଇଟା କଣ ବୁଝିବ, କଣ କିଛି ବୁଝିପାରିବେନି, ଅପରାଧ ବରଂ ହବ, ନାରୀ ନାରୀ ପୁରୁଷ ବୁଦ୍ଧି ରହିଥିଲା ପର୍ଯ୍ୟନ୍ତ ଇଏ ହବନି, ଆଉ ସେଥିପାଇଁ ଆମର ଆଚାର୍ଯ୍ୟମାନେ ଯେତେବେଳେ ବ୍ୟାଖ୍ୟା ବି କରିଛନ୍ତି ରାସଲୀଳା ଶୁଣିବାକୁ ହେଲେ ତା ସେଭଳି ବକ୍ତା ସେମିତି ଥିବା ଦରକାର, ଆଉ ଆଚାର୍ଯ୍ୟମାନଙ୍କର ସିଦ୍ଧାନ୍ତକୁ ସେ ଜାଣିଥିବା ଦରକାର, କିନ୍ତୁ ଆମେ ଆଚାର୍ଯ୍ୟଙ୍କୁ ମାନନ କରିକି ଚାଲିବା, ଯେହେତୁ ଆଚାର୍ଯ୍ୟ ଆମଙ୍କର କେବେ ଏଟା ଆଲୋଚନା କରୁନାହାନ୍ତି, ଆମେ ବି କେବେ ଏ ବିଷୟରେ ଆଲୋଚନା କରାହବନି, କାରଣ ଇଏ ନୁହେଁ, ଏ ଜିନିଷ ନୁହେଁ, ଏ ଗୁରୁଦେବ ଯାଇଥିଲେ କେଉଁଠିକି ଆମର ଆମର ପୂଜ୍ୟପାଦ ଶିବରାମ ମହାରାଜଙ୍କର କୌଣସି ଜାଗାଟା ହଙ୍ଗେରୀ, ହଙ୍ଗେରୀ ଯାଇଛି, ହଙ୍ଗେରୀ ଯାଇଛନ୍ତି, ସେ ମୁଁ ଇଂଲିଶ କ୍ୟାସେଟ୍ରେ ସେ ଏଡିଟିଂ କଲାବେଳେ ଶୁଣିଲି, ସେମାନେ ସବୁ ମହାରାଜ ଆସିଛନ୍ତି, ତାରି ପାଞ୍ଚ ଜଣ ଆସିଛନ୍ତି, ସେ ହାୟର ଟପିକ ପଚାରିବା ପାଇଁ କ୍ଲାସ୍ରେ କିଛି ପଚାରିଲେ, ଗୁରୁଦେବ କହିଲେ ହଁ ସିଏ ଠିକ୍ କଲେ, ସେ କ୍ଲାସ୍ରେ ଏଇ ଜିନିଷ ଗୁଡ଼ା ପଚାରି ହବନି କି ଏଇଟା ଆଲୋଚନା ଯୋଗ୍ୟ ନୁହେଁ, କାରଣ ସେଠି ନ୍ୟୁ ଫାଇଟ୍ ଡିଭୋଟି ଗୋଟେ ଅଛନ୍ତି, ଗୋଟେ ଜୀବର କ'ଣ ହୁଏ ତାର ଅଧିକାରଟାକୁ ସିଏ ନ ଦେଖି ଗୋଟେ ଅଧିକା ଜିନିଷ ରୋଜଗାର କରିବା ପାଇଁ ଏବଂ ଅଧିକା ଜିନିଷ ପ୍ରାପ୍ତି ପାଇଁ ତାର ଆଶାଟା ଆସିଯାଏ, ତାର ଅଧିକାରଟା ସେ ବିଚାର କରିବନି, ମୋ ଅଧିକାରଟା କ'ଣ, ମୁଁ ନିଜ ସୁଖ ପାଇଁ ଷ୍ଟ୍ରଗଲିଂ କରୁଛି, ମୁଁ ସାଙ୍ଗେ ସାଙ୍ଗେ କେମିତି ଗୋଟେ ପ୍ରେମ ଭକ୍ତି ପାଇବି, ସେ ଅଧିକାରଟାକୁ ବିଚାର କରିପାରେ, ଯେମିତି ଅର୍ଜୁନ ତା ଅଧିକାରଟା ବିଚାର ନ କରିପାରି ସନ୍ଧ୍ୟା ସେବା ପାଇଁ ଚାହୁଁଥିଲେ, ଅଧିକାରଟା ହେଲା ସେ କ୍ଷତ୍ରିୟ, ସ୍ପିରିଟ୍ଟା କ୍ଷତ୍ରିୟ, ସେ ସନ୍ନ୍ୟାସୀରେ କ'ଣ କରିବେ, କେବେ ବି ସକ୍ସେସ୍ ହେଇପାରିବେନି, ବ୍ରାହ୍ମଣ ସ୍ପିରିଟ୍ କେବେ ଆସିବନି ତାଙ୍କ ପାଖରେ, ତୁମ ଅଧିକାର ହିସାବରେ ତୁମେ କର୍ମ କରିବ, ସୁସୁ ଅଧିକାର ଯା ତୁମ ଅଧିକାରଟାକୁ ଆଗେ ସ୍ଥିର କର, ଅଧିକାର ହିସାବରେ ତୁମେ ତୁମେ ସୁଖ ପାଇବ, ତୁମ ଅଧିକାରଟା କେବେ ବଦଳେଇ ପାରିବନି, କେବେ ହେଇପାରିବ, ସେଥିପାଇଁ ସେଟା ପ୍ରାଇଭେଟ୍ ଡିସ୍କସନ୍, ପ୍ରାଇଭେଟ୍ଲି ତୁମେ ତାକୁ ଡିସ୍କସ୍ କରିବ, କେହି ଯଦି ଉନ୍ନତ ଭକ୍ତ ମିଳିଲେ ତାତ୍ତ୍ୱିକ ତୁମେ ତାକୁ ଆଲୋଚନା କରିବ, ନହେଲେ ସେଟା ସଭା ସମିତିରେ ରହିପାରିବେ। ବ୍ରଜବଧୂମାନଙ୍କ ସହିତ ଶ୍ରୀକୃଷ୍ଣଙ୍କର ରାସକ୍ରୀଡ଼ାରେ ରାସକ୍ରୀଡ଼ା ଯେଉଁ ଧୀର ବ୍ୟକ୍ତି ଶ୍ରଦ୍ଧାନ୍ୱିତ ହୋଇ, ଏ ଦୁଇଟି ଶବ୍ଦରୁ ଧରା ହବ, କାହିଁକି ଆମକୁ ଆଚାର୍ଯ୍ୟମାନେ ମନା କରନ୍ତି, କାହାକୁ ନା ଧୀର ବ୍ୟକ୍ତି ବିଷୟତେ ଧୀର, ଧୀର ହେଇଥିବ ତା ମାନେ କାମ କ୍ରୋଧ ତା ଅନ୍ତରରେ ଥିଲେ କି ଥିଲେ ବି ତାକୁ ଉଦ୍ବେଳିତ କରୁନଥିବ, ସରଳ ମାନେ କାମ କ୍ରୋଧ ତ ରହିଛି ପ୍ରେମ ପ୍ରାପ୍ତି ନ ହେବା ପୂର୍ବରୁ, ତାକୁ ଉଦ୍ବେଳିତ କରୁନଥିବ, କାମକ୍ରୋଧ ତ ଯେଉଁ ବିଚଳିତ ହେଇଯାଉଛନ୍ତି, ବିଚଳିତ କାହିଁକି କହୁଛନ୍ତି, ସେ ଗୋଟେ ରେଗୁଲେଟିଭ ପ୍ରିନ୍ସିପଲ୍ କିଛି ଫଲୋ କରୁନି, ମୁଁ ଜପ କରିବି ଏତେ ଜପ କରିବି ଏମିତି କରିବି, ଆରେ ତୁ ସେଟା କରିବୁ ଯେ ଲେଖିଲେ ଯେ ଅତ୍ୟାହାର ପ୍ରାୟ ପ୍ରଜଳ୍ପ ନିୟମ ଆଗ୍ରହ ସେଟା କିଏ ଲେଖିଲେ, ସେଟା କୋଉଠି ଲାଗିବ, ସେଟା କାହା ପାଖରେ ଲାଗିବ, ସେଟା କଣ ପ୍ରବଚନ ପ୍ରବଚନ କହିବା ପାଇଁ ଏଇଟା ଲେଖା ହେଇଛି, ତୁମେ କହୁଛ ତୁମେ ଅଲଗା ଉପାୟରେ ଚାଲିଯିବ, ତୁ ଜପଟା କେମିତି ଆଗେ ଧରୁଛ, ଆଗେ ନାମଟାକୁ ଧରିବା ପୂର୍ବରୁ ଆଗେ ଆମର ଆମେ ସବୁ ଯେତେବେଳେ ଟ୍ରେନିଂ ନଥିଲା ଆମର ଏଇଟା ଥିଲା ଆଗେ କୋଉଟା ଉପଦେଶ ଅମୃତ, ସେ ଶ୍ଳୋକକୁ ଜାଣିବା ଦରକାର, ଅତ୍ୟାହାର ପ୍ରାଶ୍ଚେପ ଜଳ୍ପ ନିୟମ ଆଗ୍ରହ, ତୁ ତାକୁ ଆଗେ ପାଳନ କର, ତୁମେ କିଛି ଜମ୍ପ କରି ଯାଇପାରିବନି, ଯୁଆଡ଼େ ଗଲେ ପୁଣି ଯେତେ ବାଟ ଉପରକୁ ଉଠିଥିବ ଏକାଥର ଯିଏ ଯେତେ ଉପରକୁ ଉଠିଗଲା ଯାହା କୁହନ୍ତି ନିଜକୁ ନିଜେ ଉଠିଗଲା ସେ ସେତିକି ଜୋରରେ ପଡ଼ିବ ତଳୁ, ଅଧିକାର ତୁମେ ତିଆରି କରିପାରିବି, ତୁମେ ଫାଷ୍ଟ ପ୍ରିନ୍ସିପଲ୍ ଗୁଡ଼ା ଭଲ କରିକି ବିଚାର, ଯାହା ଯାହା ପ୍ରିନ୍ସିପଲ୍ ଅଛି ଆଚାର୍ଯ୍ୟମାନେ ଲେଖିଛନ୍ତି ତା ଉପରେ ଫୋକସ୍ କର, କେମିତି ପ୍ରାର୍ଥନା କରିକି ମୁଁ କେମିତି ସେ ଜିନିଷଟା ଉପରେ ଫୋକସ୍ କରିବି, ନହେଲେ ହେଇପାରିବି ଅଧିକାର ତୁମେ ତିଆରି କରିପାରିବନି, ଶ୍ରଦ୍ଧାନ୍ୱତା ଧୀର, ଯଦି ଆମର ଆହାର ସଂଯମ ନ ରହିବ, ଏଇଗୁଡ଼ା ଯେଉଁ ମୋବାଇଲ ଫୋବାଇଲ ଗୁଡ଼ା ଯେଉଁ ଅଛି ସବୁ ଏଗୁଡ଼ା ସବୁବେଳେ ତୁମେ ଦେଖିଲ ତୁମେ ନିଶ୍ଚିତ ହିଁ ପଡ଼ିବ, ଉଦ୍ବେଳିତ ହବ, ବାହା ନହେଲେ କ'ଣ ହେଲା, ବିବାହ ନହେଲେ ତୁମ ମନ ଭିତରେ ଶହେ ନାରୀଙ୍କି ଯିଏ ଚିନ୍ତା କରୁଛି, ଶହେ ନାରୀର ରୂପକୁ ଦେଖୁଛି, ସେ କ'ଣ ବିବାହ ବିବାହ ତାଠୁ ବିବାହଟା ତ ଭଲ, ଅସୁବିଧା କ'ଣ ଅଛି, ଦୂରାଚାରୀ ଅପେକ୍ଷା ମୋତେ ସେ ବୁଲାରେ ଗୋଟେ ପିଲା ପଚାରିଥିଲେ ମହାରାଜ କ'ଣ ଯଦି ବିବାହ ହେବେନି କିନ୍ତୁ ଯଦି ଦୂରାଚାରୀ କର୍ମ କରନ୍ତି, ନା 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 ନାଇଁ ଶାସ୍ତ୍ରଟା କହିନି, ବରଂ ବିବାହ ହେଇଯାଅ, ଭଲ ବିବାହ ହେଇଯାଅ, ଏଥିରେ ତୁମେ କ'ଣ ଅଧର୍ମ କରୁଛ ନା, ଅଧର୍ମ କରୁଛ ଆଣେ ଭକ୍ତିରେ ବି କିଛି ଭକ୍ତି ବି କରିପାରିବେ। ନାଇଁ 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 ଏଇସବୁ ମୋବାଇଲ ଫୋବାଇଲ ଛାଡ଼ିବାକୁ ପଡ଼ିବ। ସ୍ପଷ୍ଟ କଥା ଇଏ, ତୁମେ କେବେ ବି ସେଲ୍ଫ କଣ୍ଟ୍ରୋଲ ନୁହଁ, ତୁମେ ରଖିଛ ମାନେ ମିସ୍ୟୁଜ୍ କରିବ ହିଁ କରିବ, ଗୋଟେ ନାରୀର ରୂପକୁ ଦେଖିବ ହିଁ ଦେଖିବ। ଆଉ ସେ ଯେଉଁ ରୂପ ସେଟା ଗୁପ୍ତରେ ତୁମେ ଦେଖୁଛ, ମନେ ରଖିଥ, କେତେଟା ଜିନିଷ ମୁଁ ସିକ୍ରେଟ୍ରେ ତୁମକୁ କହିଦେଉଛି ଖୋଲିକି, ଯିଏ ତୁମେ କ'ଣ ଅନଲାଇନ୍ କରିକି ଫନ୍ଲାଇନ୍ କରି ମୁଁ କହିଦେଉଛି ଖୋଲିକି। ଗୋଟେ ନାରୀକୁ ସମ୍ମୁଖରେ ଦେଖିବା ଆଉ ଗୋଟେ ନାରୀକୁ ଏକୁଟିଆ ବସି ତୁମ ଘର ଭିତରେ ଦେଖିବା, ସେଟା କ'ଣ ଡିଫରେନ୍ସ ତୁମେ ନିଜେ ଦେଖ। ତୁମେ ଯାଉଛ ରାସ୍ତାରେ ଗୋଟେ ସ୍ତ୍ରୀକି ଦେଖିଲ, ଏୟାରପୋର୍ଟରେ ଯଦି ସେଠି ବହୁତ ଲୋକ ଅଛନ୍ତି, ତୁମେ ବର୍ତ୍ତମାନ ଗୋଟେ ରୁମ୍ ଭିତରେ ସେ ନାରୀଟା ପୁରୁଷକୁ ଦେଖୁ, ପୁରୁଷ ନାରୀକୁ ଦେଖୁ, ତୁମେ ଗୋଟେ ରୁମ୍ ଭିତରେ ଦେଖୁଛ, ତାର ପ୍ରଭାବଟା କେମିତି ମନେ ରଖିଥାଅ, ତୁମେ କାମ ଭିତରେ ଅଛ। ଏଇଗୁଡ଼ା ସବୁ ଛାଡ଼ିବାକୁ ପଡ଼ିବ। ଯଦି କିଏ ଚାହୁଁଛି ମୁଁ ସାଧୁ ହେବି ବୋଲି, ଫାଷ୍ଟ ତାକୁ ମୋବାଇଲ ଛାଡ଼ିବାକୁ ପଡ଼ିବ। ବ୍ରହ୍ମଚାରୀ ହବ ମାନେ ତ ମୋବାଇଲ ଧରିବନି, ତାହେଲେ ବଞ୍ଚିପାରିବ, ଏଠି ଗ୍ୟାରେଣ୍ଟି। ତୁମେ ଯୋଉଦିନ ହେଲେ ଯୋଉଦିନ ଫସିବ, ମୁଁ ଦେଖି ଦେଖି ଆସୁଛି, ଆଉ ବର୍ତ୍ତମାନ ମୁଁ 50 କେସ୍ ମୁଁ ଦେଖି ଆସୁଛି, ପିଲାମାନେ କହୁଛନ୍ତି, ଆଉ ସେମାନେ ଆସି ମୋ କତିରେ ସବୁ କହିକି ଯାଇଛନ୍ତି, ମହାରାଜ ଆମେ ଏଇଥିପାଇଁ ଆଜି ଆମ ଜୀବନ ନଷ୍ଟ ହେଲା। ସେମାନଙ୍କୁ ନିଜେ କହିଛନ୍ତି, ବହୁତ ବର୍ଷର ଭକ୍ତ, ବହୁତ ସୁନ୍ଦର ଭକ୍ତ, ଏଜୁକେଟେଡ୍, ଡେଡିକେଟେଡ୍, କଣ କରିବେ, ଯିବାର ଅଛି ନା, ସେଟା ଏଇ ଉଦ୍ବେଳିତ କରିଦବ ତାକୁ, ଆଉ ଧୀର ହବାକୁ ଦବନି। ପାଣିଟା ଯେତେପର୍ଯ୍ୟନ୍ତ ଘୁରୁଥିବ, ମଇଳା ଗୁଡା ସେତେପର୍ଯ୍ୟନ୍ତ ବୁଲୁଥିବ, ତୁମେ ତାକୁ ବସିବାକୁ ଦେଇଦିଅ ଆଗେ। ତୁ ଉଦ୍ବେଳିତ କାହିଁକି କରୁଛ, ପୁଣି ଏ ଜିନିଷଟା ଦେଖୁଛ କାହିଁକି, ଯାହା ତୁମର ହାବିଟ୍ସ ଥିଲା ଥିଲା ବାହାରେ ବାହାର ଦୁନିଆରେ, ତାକୁ ଛାଡ଼ିକି ଆସିଲ, ଆଉ ତାକୁ ବସିବାକୁ ଦେଇଦିଅ, ତାକୁ ଭୁଲ, ଏନଗେଜମେଣ୍ଟ ନିଅ। ଆମ ଆଡ଼େ ତ ସେଟା ସବୁ ନଥିଲା, ଆମେ କହୁନ ଝିଅ ପିଲାଙ୍କ ସାଙ୍ଗରେ ଏମିତି ସବୁ ଫାତ ଧନ୍ଦାରେ ଗପ ସପ, ମୋବାଇଲ ବି ନଥିଲା କି କୌଣସି ଝିଅ ପିଲାଙ୍କ ସାଙ୍ଗରେ ଆମ ସମ୍ପର୍କ ହିଁ ନଥିଲା। ଝିଅଙ୍କୁ ଦେଖିଲେ ଆମେ ଡରିକି ଲୁଚିକି ପଳବୁ, ଝିଅ ଯଦି କିଏ ଆସିଲେ ଘରକୁ ଆମେ ଲୁଚିକି ଯାବୁ, ଲୁଚିକି ପଳେଇବୁ, ହେଇ ଗୋଟେ ଝିଅଟା ଆଇଲୁ। ତ ତୁମର ତ ପୂର୍ବରୁ ବର୍ତ୍ତମାନ ସମାଜରେ ଏମିତି ହାବିଟ୍ସ, ତୁମର ତୁମର ଛୋଟ ପିଲାବେଳୁ ଯାହା କୁହନ୍ତି ପଞ୍ଚମ ଶାସ୍ତ୍ରରେ ତୁମର ସବୁ ହାବିଟ୍ସ ଅଛି, ଝିଅ ପିଲାଙ୍କ ସାଙ୍ଗେ କଥାବାର୍ତ୍ତା କରେ, ତାଙ୍କ ରୂପକୁ ତୁମେ ଯାହା ତୁମେ ତାକୁ ଭୋଗ କରି କରିକି ଆସ, ତାଙ୍କ ରୂପଟାକୁ ମାନସିକ ଭୋଗରେ ପୁରା ବୁଦ୍ଧିରେ ତୁମର ଅଛି। ଆଉ ପିଲାମାନେ ସବୁ ଗୁଡ଼ାକ ବି ନେଟ୍ ମୋବାଇଲରେ ସବୁ ଦେଖୁଛନ୍ତି, ତାଙ୍କର ସବୁ ନଗ୍ନ ରୂପକୁ, ଭଲ ମନ୍ଦକୁ ସବୁ ସବୁ ଦେଖୁଛନ୍ତି। ତୁମେ କ'ଣ ଭଗବାନଙ୍କୁ ଭକ୍ତି କରିବ, ପୁଣି ତାକୁ ଯାହା ହେଲା ଯାହା କରିଛ କରିଛ, ବର୍ତ୍ତମାନ ତାକୁ ଉଦ୍ବେଳିତ ଆଉ କରନି, ତାକୁ ବର୍ତ୍ତମାନ ଛାଡ଼ିଦେବ ପୁରା, କାରଣ ଛାଡ଼ିଦେଲେ ଯେମିତି ପାଣିଟା ଘୁରୁଛି ନା, ମଇଳା ଗୁଡ଼ା କ'ଣ ହବ, ବସି ପଡ଼ିବ, ବାନପ୍ରସ୍ତି କାହିଁକି ସେ ଘରୁ ଛାଡ଼ିଦେଇ ପଳାଏ। କାରଣ ଯୋଉ ନାରୀ ସହିତ ରହିକି ଯାହା ସବୁ ଇମ୍ପ୍ରେସନ୍ସ ତା ମନ ହେଇଥିଲେ, ସେ ମିଶି ଏକୁଟିଆ ପଳାଏ, ସେଟା ଭୁଲିବାକୁ ଚେଷ୍ଟା କରେ। ବର୍ତ୍ତମାନ ଏମିତି ଯୋଉ ମୋବାଇଲ ରହିଛି, ସେ କାହାକୁ ଭୁଲିବାକୁ ଦେବ ନା, ବ୍ରହ୍ମଚାରୀ ଭୁଲିବାକୁ ଦେବ ନା, ଗୃହସ୍ଥକୁ ଭୁଲିବାକୁ ଦେବ ନା, ବାନପ୍ରସ୍ତି ଭୁଲିବାକୁ ଦେବ ନା, କାହାକୁ ସନ୍ନ୍ୟାସୀ ଭୁଲ, କାହାକୁ ଭୁଲିବାକୁ ଦେବ। ତୁମେ ସେଲ୍ଫ କଣ୍ଟ୍ରୋଲ ନ ମାନେ ତୁମେ ନିଶ୍ଚିତ ହେଥର, କାରଣ ସବୁବେଳେ ମନେ ରଖ ଗୁଣର ପ୍ରଭାବଟା ରହିଛି, ଆଉ ତୁମ ସ୍ୱରରେ ଗୁଣଟା ବି କାର୍ଯ୍ୟ କରୁଛି। ତୁମର ଯୋଉଦିନ ଚେତନା ଠିକ ନାହିଁ, ତୁମ ଗୁଣଟା ତୁମ ଗୁଣରେ ଅଛି, ସେଇ ସମୟ ଭିତରେ ସେ ତୁମ ପାଖରେ ଅଛି, ତା ପାଖରେ ସତଗୁଣ ନାହିଁ। ସେ ଯୋଉ ଜିନିଷଟା ତିଆରି କରିଛି, ତାକୁ କିଏ ତିଆରି କରିଛି, ସତଗୁଣ ଲୋକ ତିଆରି କରିଛି, ତା ଭିତରେ ତମ ଗୁଣଟା ରହିଛି। ତୁମେ କହିପାରିବନି କେବେ ମୁଁ କେବଳ ପ୍ରବଚନ ଦେଖିବି, ନୁହଁ, ନଟ୍ ପସିବୁଲ। ସେଥିରେ ବିଦେଶୀ ଲୋକମାନଙ୍କର ଗୋଟେ ଭଲ ଜିନିଷ, ଆମେ ଫେସବୁକ୍ ୟୁଜ୍ କରନ୍ତିନି, ମ୍ୟାକ୍ସିମମ୍ ଫେସବୁକ୍ ୟୁଜ୍ କରନ୍ତିନି, ସେଟା ଗୋଟେ ଫାଲତୁ ଜିନିଷ। ବିଦେଶରେ ତ ଫେସବୁକ୍ ସେମାନେ ୟୁଜ୍ କରନ୍ତିନି, ଯେଉଁମାନେ ଡିଭୋଟି ମ୍ୟାକ୍ସିମମ୍ ଭଲ ଭଲ ଲୋକମାନେ, କାରଣ ସେ ଡିଷ୍ଟର୍ବ ହବ ନା, ସବୁବେଳେ ଗୋଟେ ମେସେଜ୍ ଆସିବ ଟଙ୍ଗଟାଙ୍ଗ ଇଏ। ଆଉ ବର୍ତ୍ତମାନ ତ ମୋବାଇଲ ଗୋଟେ ଏସେନ୍ସିଆଲ ଏଣ୍ଡ ଗଭର୍ଣ୍ଣମେଣ୍ଟ କେସ୍ରେ, ଠିକ୍ ଅଛି, ତୁମେ ଛୋଟ ମୋବାଇଲ ରଖ। ମୋର କହିବା ପଏଣ୍ଟ ହେଉଛି, ତୁମର ସ୍ଥିତିରେ ତୁମେ ନିଜେ ଦେଖ, କାରଣ ଉଦ୍ବେଳିତ ତୁମେ କର ନା, ଆଉ ଯାହା ତ ହାବିଟ୍ସ ରହିଛି ରହିଛି, ପୁଣି ତୁମେ ତାକୁ ଚିନ୍ତନ କରୁଛ, ମାନେ କ'ଣ କରୁଛ, ପାଣିଟାକୁ ଗୋଳିଆ କରୁଛ, ଗୋଳିଆ କଲେ ସେ ଉପରକୁ ଉଠିଲା ମହିଳା, ସେଟା ହବ, ବସିବାକୁ ଛାଡ଼ିଦିଅ ତାକୁ। ସେଥିପାଇଁ ଏଇ ସେ କଥା ସେ କହୁଛନ୍ତି, ଶ୍ରଦ୍ଧାନ୍ୱିତ ଧୀର, ନା ଧୀର ବ୍ୟକ୍ତି ଶ୍ରଦ୍ଧାନ୍ୱିତ ହୋଇ ଗୁରୁମୁଖରୁ ଶ୍ରବଣ କଲେ, ଅନୁକୀର୍ତ୍ତନ କଲେ, ଅଚିରରେ ଭଗବାନଙ୍କର ପରାଭକ୍ତି ଲାଭ କରି ହୃଦ୍ରୋଗ କାମ ଅବିଳମ୍ବେ ଦୂର କରିବାକୁ ସମର୍ଥ ହେବେ। ଗୁରୁମୁଖରୁ ଶୁଣିବାକୁ ପଡିବ, ଯଦି ରାସଲୀଳା କିଏ ଶୁଣନ୍ତି, ଆଉ ଶ୍ରଦ୍ଧାବାନ ହେଇଥିବା ଦରକାର, ଧୀର ହେଇଥିବା ଦରକାର। ଭଗବାନଙ୍କ ଭକ୍ତିଟା ବଢ଼େଇଲେ କାମଟା ସମସ୍ତଙ୍କ ହୃଦୟରେ ଅଛି। ପାର୍ଥକ୍ୟ କ'ଣ, ଲୋକମାନଙ୍କ ସାଧାରଣ ଲୋକଙ୍କର ଭାବନା, ବାବାଜୀମାନେ ଯେ ବିବାହ ହେଲେ ତାଙ୍କର ତାଙ୍କ ହୃଦୟ ବିବାହ ନହେଲେ ତାଙ୍କ ହୃଦୟରେ କାମନା ନାହିଁ, ନା 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 ନା, ଦୁଇଟା ଡିଫରେନ୍ସ, କର୍ମୀ ଆଉ ଭକ୍ତ ଭିତରେ କ'ଣ, ତୁମର କାମ ଅଛି, ତୁମେ କାମ ଦ୍ୱାରା ପରାଜିତ ହେଇଯାଉଛ। ଭକ୍ତର ବି କାମନା ଅଛି, ସାଧୁର ବି କାମନା ଅଛି, ସେ କାମକୁ ବିଦ୍ୟୁତ ବାହାର କରିବା ପାଇଁ ସେ ପଥରେ ଅଛି, ତାକୁ ବାହାର କରିବା କେମିତି? ସେ ପ୍ରେମକୁ ଆମନ୍ତ୍ରଣ କରିବା, ପ୍ରେମ ପ୍ରାପ୍ତି ହେଇ କାମନାଟାକୁ ବିଦୃତ କରିବ, ସେ ସେଇ ପଥରେ ଅଛି, ସେ ପୁରା ଟ୍ରାଏ କରୁଛି ବାହାର କରିବ, ତୁମେ କଣ କରୁଛ? କାମ ଦ୍ୱାରା ପରାସ୍ତ ହେଇଗଲ, କାମ ଅଧୀନ ରହିଲ। ସେଥିପାଇଁ ଆମ ଆଚାର୍ଯ୍ୟ ମାନେ ଏତେ ରଖିଲେ ନା ଆହାର, ନିଜର ଭଜନ ସବୁ ଜିନିଷକୁ, ଯେତେ ଆମର କେତେ ସିଷ୍ଟମେଟିକାଲ ଲାଇଫ ଷ୍ଟାଇଲ ରଖା ହେଲା, ଖାଇବା ପିଇବା ଭଜନ ସବୁ ଜିନିଷ, ଜୀବନ ପରିଚର୍ଯ୍ୟାଟାକୁ ବହୁତ ରଖି, ଆଉ ତା ସହିତ ଇଏ ଇଏ ତ ଇଏ କଣ କରିବ, ଉଦ୍ବେଳିତ ହେବାକୁ ଦେବନି, ତା ସହିତ ଭଗବାନଙ୍କ ପାଖରେ ପ୍ରାର୍ଥନା ଲେଖିଲେଣି ଗୋପୀନାଥ, ଯେମିତି ଲେଖୁନାହାନ୍ତି ଆମର ଭକ୍ତିନାଥ ଠାକୁର, ଗୋପୀନାଥ ଆମି ତ କାମେର ଦାସ, ମୁଁ ପ୍ରଭୁ ମୁଁ କାମର ଦାସ ହେଇଯାଇଛି, ଭଗବାନ ପାଖରେ ପ୍ରାର୍ଥନା କରିବାକୁ ପଡ଼ିବ ନା, ପ୍ରାର୍ଥନା ନକଲେ କେମିତି କ'ଣ ଏ କାମନାଟାକୁ କିଏ ଦମନ କରିଦେବ ନା କ'ଣ? ନା ତୁମେ ଭାବୁଛ ବହୁତ ତୁମେ ଉପବାସ ବ୍ରତ ତପସ୍ୟା ଏଗୁଡ଼ା କଲେ କିଛି ହବନି, ଏତିକି ହବ ତୁମର ଆହାର ସଂଯମ ହେଇଯିବ, କିନ୍ତୁ ମନେ ରଖ କାମଟା ଅଛି ନା, ତୁମ ଦେହ ବଞ୍ଚିଛି ମାନେ ସେଇଟା ମାନସିକ ବିକାରଟା, ତୁମର ଉପବାସ ବ୍ରତ ସହିତ କ'ଣ ଅଛି? ତୁମକୁ ଉଦ୍ବେଳିତ କରିବାକୁ ଦେବନି ବା ଓଭର ଏଜିଟେସନ ଯାହା କୁହନ୍ତି ସେଟା କରିବାକୁ ଦେବନି, କିନ୍ତୁ ଭିତର ରହିବ, ସେଟା ପ୍ରେମ ପ୍ରାପ୍ତି ନହେଲା ପର୍ଯ୍ୟନ୍ତ ହବନି। କିନ୍ତୁ ଏ ଭଗବାନଙ୍କର ଭକ୍ତିର ଯେଉଁ ରହିଛି ମହିମା, ବା ଏ ଯେଉଁ ରାସଲୀଳାର ମହିମା, ଭଗବାନଙ୍କ ଭକ୍ତିର ମହିମା, ତାକୁ ଶ୍ରବଣ କଲେ ଜଣଙ୍କର କାମ ବିଦୃତ ହେଇଯିବ, କିନ୍ତୁ ଦୁଇଟା ଜିନିଷ, ଶ୍ରଦ୍ଧା ଆଉ ଧୀର। ଚକ୍ରପତାଙ୍କ ଟୀକା ରଚନା କରିବେ, ଟୀକାରେ ଲେଖିଲେ, ସର୍ବଲୀଳା ଚୂଡ଼ାମଣେ ରାସସ୍ୟ ଶ୍ରବଣ କୀର୍ତ୍ତନ ଫଲମପି ସର୍ବଫଲ ସର୍ବଫଲ ଚୂଡ଼ାମଣି ଏବଂ ଭୂତମ ଏବ ଇତିହାସ। ସର୍ବଲୀଳାର କଣ ଲେଖିଲେ ପରିଭାଷା, ସର୍ବଲୀଳା ଚୂଡ଼ାମଣି, ସବୁ ଲୀଳା ରହୁଛନ୍ତି ଶ୍ରେଷ୍ଠ, ଚୂଡ଼ାମଣି କଣ ଶ୍ରେଷ୍ଠ, ଶ୍ରବଣ କୀର୍ତ୍ତନ ଫଲମପି ସର୍ବଫଳ ଚୂଡ଼ାମଣି ଅଭୂତ। ସବୁ ଲୀଳାର ଚୂଡ଼ାମଣି ହେଉଛନ୍ତି ରାସଲୀଳା, ଏବଂ ରାସଲୀଳାର ଶ୍ରବଣ କୀର୍ତ୍ତନର ଫଳ ହେଉଛି ମଧ୍ୟ ଶ୍ରେଷ୍ଠ, ଏଇଟାକୁ ବର୍ତ୍ତମାନ କହୁଛନ୍ତି। ଭକ୍ତି ଯୋଉ ଭକ୍ତିର ଗୋଟେ ସବୁବେଳେ ସବୁଠୁ ବଡ ଜିନିଷ ରହିଲା, ଭକ୍ତିର ଆବେଶଟା ଆସୁଛି କି ନାହିଁ ସେଟାକୁ ଲକ୍ଷ୍ୟ କରିବାକୁ ପଡ଼େ। ଯେତେବେଳେ ତୁମର ଆବେଶଟା ଆସୁନି, ଏ କାମଟା କ'ଣ କରେ, ତୁମେ ସବୁ ବିକ୍ଷୋଭ କରିବ, ତୁମ ଆବେଶଟାକୁ କେବେ କରିବାକୁ ଦେବନି। ଆବେଶ ଯେଉଁଟା ଆମେ ପୂର୍ବରୁ କହୁଥିଲୁ, ଦୁଇ ତିନି ଦିନ ପୂର୍ବରୁ ଯେଉଁଟା ଯେଉଁ କୁହନ୍ତି ଆମର ଆଡିକ୍ସନ ଯେଉଁଟା, ସେଟା କରିବାକୁ ଦେବନି, ଗୋଟେ ନିଶା ଭଳିଆ ତୁମକୁ ଲାଗିବନି, ଭକ୍ତିର ଗୋଟେ ନିଶା ଭଳିଆ ତୁମକୁ ଲାଗିବା ଦରକାର, ସେଟା ତୁମକୁ ଲାଗିବନି। ଏଇ ଯେମିତି କ'ଣ ସେଟା ଦେଖିଛ ନା ନାଇଁ ଭାବିଲେ, ଆଉ ତୁମର ଏଇଠି ହୁଏ ମ ଯାଜପୁରରେ, ମୁଁ ଶୁଣି ଛୁଆଟି ବେଳେ ଯାଜପୁରରେ ଗୋଟେ ଗୁଣ୍ଡି ହୁଏ, କି ଗୁଣ୍ଡି କହିଲ, ରାଉଳ ଗୁଣ୍ଡି, ମୁଁ ଛୁଆଟି ବେଳେ ଶୁଣିଛି ଖାଆନ୍ତି ଲୋକ, ଆଉ ସେ ଗୋଟେ ଅଷ୍ଟମ ପଡ଼ୁଥିଲା, ସେ ସାଙ୍ଗଟା ଖାଏ, ମାଡ଼ ଖାଏ ମାଷ୍ଟର କହୁଥିଲୁ, ସେ ରାଉଳ ଗୁଣ୍ଡି ଖାଏ, ଯେ ମୋ ସାଙ୍ଗଟା ଥିଲା, ଏଇଠି ଗୋଟେ ସେ ଖାଇବ, ସେ ଯେଉଁ କେଉଁଝର ପାଖରେ ବେଶୀ ଖାଆନ୍ତି ସେ ଗୁଣ୍ଡି ଗୁଡ଼ା, ଭାରି ଗନ୍ଧ, ସେଗୁଡ଼ା ତା କାଗଜରେ ଆଣିଥିବ ତାକୁ ଖାଇଦେବ, ଛୋଟ ଛୁଆଟା ଏଇ ଏଇଠି ବା ହୁଏ ଯାଜପୁରରେ, ହଁ ପାକେଟ ହେଇଥିବ, ଆଚ୍ଛା ସେଇଟା ଯଦି ମିଶା ନ ହବ ଲୋକ କ'ଣ କହିବେ, ଏ କ'ଣ ଦେଲୁ ରେ ହେଲାନି, ଆଣ ଆଣ ଆଡ଼ କାହିଁ, ସେ ଖାଉଛି ତାକୁ ନିଶା, ନିଶା ହେଲେ ତାକୁ ତାକୁ ଗୋଟେ ଲାଗିବ ନା। ଏଇ ଏଇ ଦେଖୁନା ଯୋଉ ବର୍ଷା ଦିନରେ ଧାନ ଧାନ ରୋଇବାକୁ ଆସିବେ, ଏ ଭାଇ ବିଟା ଟିକେ ଦେଲୁ, ଦେଖିଲ କି ବିଟିଟା ଆଣିବ, ବିଟା ଆଣିଲେ ତାହାର ଆସିଲା ତେଜଟା ଆସିବ, ଚା ପିଲା ଗଲା, ସେ କ'ଣ କରିବେ, ଚା ଟିକେ ଖାଇଦେଲେ ତା ନିଶାଟା ଆସିବ, ନିଶାଟା ନ ଆଇଲେ ତାଙ୍କୁ ମଜା ଲାଗିବନି। ଆଉ ଭକ୍ତିରେ ଗୋଟେ ନିଶା ନା, ଆଉ ତୁମେ ଘର ଦ୍ୱାରା କାମ ସଂସାର କାମ କରିକି ଏଟା କହିଲେ ଥାପଡ଼ା, ଖାଲି ଥାପଡ଼ା ମାରିବା କଥା, ପିଠି ଥାପଡ଼ା ଦେହ ଲୋକ ଗୋଟେ ଧାର୍ମିକ କାମ କହ, ଧାର୍ମିକ ଲୋକ ତା ହରକୃଷ୍ଣ ହରକୃଷ୍ଣ କରିଦେ, ମାଳା ଝୁଳି ତାର ଥୋଇଲା, ବାସ୍ ତୁ ଗୋଟେ ନିଶା ଆସୁନି, ନିଶା ଆସୁନି, ଏଇଟା କେମିତି ହବ, ଭକ୍ତି ଗୋଟେ ନିଶା, ଗୋଟେ ଆଡିକ୍ସନ, ଆଉ ତାକୁ ପରିଭାଷା ଆମର ବୈଷ୍ଣବ ପରିଭାଷା ହେଲା ଆବେଶ, ଗୋଟେ ଆବେଶ ରହିବ, ସବୁବେଳେ ଆବେଶରେ ଚିନ୍ତା ଗୋଟେ ରହିବ ନା ତୁମର, ଆଉ ଯିଏ ଗୋଟେ ଯିଏ ବାହାର ଦୁନିଆରେ ତାର ଆବେଶ କ'ଣ ରହୁଛି, ବିଜନେସ ମ୍ୟାନ ବ୍ୟାନ ମ୍ୟାନର ତାର ଆବେଶ କ'ଣ, ସ୍ତ୍ରୀ ଛୁଆ ପିଲା ଖାଲି ଟଙ୍କା ତାକୁ ଦେଖା ହଉଥିବ, ଆଜି ବିବାହ ଚୋରା ହେଇନି, ଯାହା ବିବାହ ହବ ତାର ସେ ପୁଅଟା ଝିଅକୁ ଜାଣିଦେଇଛି ମୁଁ ତାକୁ ବିବାହ ହେବି, ତାର କ'ଣ ତା ମନ ଭିତରେ କ'ଣ ରହୁଛି, ଖାଲି ତା ଆବେଶ ରହିଲା, ସେ ଝିଅର ଆବେଶ ବା ଝିଅର ପୁଅର ଆବେଶ ରହିଲା, ଲୋକ ଆବେଶ କୁହାଯାଏ, ଆବେଶ ମାନେ ସେ ଯେକୌଣସି କର୍ମ କରୁ ତାର ଚିନ୍ତନଟା ସେଠି ରହିଲା, ଭକ୍ତିଟା ସେୟା, ଆମେ ଜପ କରୁଛେ, ଭାଗବତ ଶୁଣୁଛେ, ଆମର ଆବେଶଟା ରହିବା ଦରକାର, ଏହାର ପ୍ରଭାବଟା ମନ, ଆଉ ଯଦି ଆମର ସେମିତି ଆବେଶ ରହୁନି, ଶୁଣିଦେଲେ ଶୁଣିଦେଲେ ତାପରେ ଗଲେ ଯାହା କରିବା କଥା କରିବା, ଦେବସ୍ୟା କଥା ଶୁଣିକି ଶୁଣି ଦେଇ ପଳେଇଲା, ଜପ କରିବା କଥା ଦେହ ଷୋଳ ମାଳା ସରିଲା, ଯାହା ତାର କୋଉଠି ମାଳା ପଡ଼ିତେ ପଡ଼ିତେ ମୁଁ ଦେଖିବା କାଲି ତା କାମ, ସେ କାଲି ତାର କାମ, ମାଳାର କେବେ କାମ, କାମ ହଉଛି 2 ଘଣ୍ଟା, 2 ଘଣ୍ଟା ପରେ ତାର କାଲି ତା ସାଙ୍ଗେ ଦେଖାଯିବା ତା ମୁହଁ। ଏମିତି କଣ ଏଇଟା କଣ ଆବେଶ କୁହାଯାଏ? କାହିଁକି ସବୁବେଳେ ମୁଁ ନାମସ୍ମରଣ କରିବାକୁ ପଡିବ, ସେବାର ଗୋଟେ ଆବେଶ ରହିଛି, ସବୁଥିରେ ଆବେଶ, ଭକ୍ତିଟାର ଆବେଶ ନା, ଆବେଶଟା ଯଦି ନ ଆସୁଛି ସମ୍ବନ୍ଧଟା ହେଇନି, ଭଗବାନ ସେବାଟା ସ୍ୱୀକାର କରୁନାହାନ୍ତି। ଆଉ ଭକ୍ତି ଆବେଶ ନ ଆସିଲେ କାମଟା ରହିବ? ମନଟା ମନଟା ତମ ଟେଷ୍ଟ ଦରକାର, ଆଉ ସବୁବେଳେ ଲାଗି ଲାଗି ରହିବାକୁ ପଡ଼େ ନା, ଆଉ ସବୁବେଳେ ସେବା ହଉ ଜପ ହଉ ଯାହାଦ୍ୱାରା ଯେମିତି ଯେଉଁ ପରିସ୍ଥିତିରେ ସବୁବେଳେ 24 ଘଣ୍ଟା ଲାଗି ରହିବ, ମୋର ଗୋଟେ ଆବେଶ ରହିବ। ଏଇ ଶ୍ରବଣ କୀର୍ତ୍ତନ ହଉଛି ମଧ୍ୟ, ଚକ୍ରପାଦଙ୍କର ମତ ହଉଛି, ଶ୍ରବଣ କୀର୍ତ୍ତନ ହଉଛି ମଧ୍ୟ ସର୍ବଫଳ ଚୂଡ଼ାମଣି। ଚକାରାତ୍ ଇଦୃଶ ଅନ୍ୟ ଅପି କବିବର୍ଣ୍ଣିତମ ତା ବି ସହ ବିକ୍ରୀଡ଼ିତ, ଯେମିତି ଚକ୍ରପାଦ କହୁଛନ୍ତି ଚ ଶବ୍ଦ ଏଠି ଅଛନ୍ତି, ବିକ୍ରୀଡ଼ିତ ବ୍ରଜବଧୂ ଇଦମ୍ ଚ ବିଷ୍ଣୁ, କୃଷ୍ଣ ଯେଉଁ ଲୀଳା କରିଛନ୍ତି ଗୋପୀମାନଙ୍କ ସହିତ, ଏ ଯାହା ଭାଗବତରେ ଅଛି, କିମ୍ବା ଯଦି କବିମାନେ କିଛି ଲେଖିଛନ୍ତି, ଯେମିତି ଆମର କଣ ତାଙ୍କ ନା ବ୍ରଜରେ, ସେ ଯୋଉ ତାଙ୍କର ବ୍ରଜରେ କରନ୍ତି, ସେ ରାସଲୀଳାରେ କା ପଦ ବେଶୀ ଗାଆନ୍ତି, ସୂର୍ଦାସଙ୍କ ତ ବାତ୍ସଲ୍ୟ ବେଶୀ, ସବୁ କା କା ପଦ ସବୁ ଗାଆନ୍ତି ସେ ବ୍ରଜର କବିମାନଙ୍କର, ବ୍ରଜ ବୋଲିଲେ ହରିଦାସଙ୍କର ତାଙ୍କର ସବୁ ଗାଆନ୍ତି, କିମ୍ବା ସିଏ ଲେଖୁଛନ୍ତି ଚକ୍ରପାଦ, ଯଦି କେହି କବି ବି ଅଛନ୍ତି ସିଏ ରାସଲୀଳା ବିଷୟରେ କିଛି ଲେଖୁଛନ୍ତି, ସେଗୁଡ଼ାକ ଯଦି ଶୁଣିବ କି, ସେଟା ଯଦି କିଏ ଶ୍ରବଣ କରେ, ଏଠି ଲେଖୁଛନ୍ତି ତାସା ମଧ୍ୟ ଦ୍ୱେ ଦ୍ୱେ ଇତ୍ୟାଦି ବ୍ୟାପାରକତ୍ଵ ଅଭିପ୍ରାୟଣ ତୁ ନିଶ୍ଚିତ ଅନୁଦିନମ ଶୁଣୟାତ। ଚକ୍ରପାଦ ଗୋଟେ ଉଦାହରଣ ଦେଉଛନ୍ତି, କେମିତି କଣ ରାସଲୀଳା ବର୍ଣ୍ଣନା, ତାସା ମଧ୍ୟ ଦ୍ୱେ ଦ୍ୱେ, ସେ ଦୁଇ ଦୁଇ ଗୋପୀମାନଙ୍କ ଭିତରେ କୃଷ୍ଣ ବିଦ୍ୟମାନ ଥିଲେ, ନୃତ୍ୟ କରୁଥିଲେ, ଯାହା ଯାହା ସବୁ ବର୍ଣ୍ଣନା ହେଇଛି ତାକୁ ଯଦି କେହି ନିଜ ଭାଷାରେ କୌଣସି କବି ରଚନା କରୁଛନ୍ତି, ଲେଖୁଛନ୍ତି, ତାକୁ କଣ କରିବା ଦରକାର, ଅଥ ବର୍ଣ୍ଣୟେତ୍ କୀର୍ତ୍ତୟେତ୍ ସୋ କବିତୟା କାବ୍ୟରୂପ କାବ୍ୟରୂପତ୍ୱେନ ନିବନ୍ଧନ୍ତିବା, କିମ୍ବା ନିଜ କବିତ୍ୱ ଗୁଣରେ ଏଇ ରାସଲୀଳାକୁ ସେ ବର୍ଣ୍ଣନା କରୁଛନ୍ତି, ଲେଖୁଛନ୍ତି। ପରା ପ୍ରେମ ଲକ୍ଷଣିଆ ପ୍ରାପ୍ୟତି ଇତି ଉକ୍ତ ପ୍ରତ୍ୟୟନ ହୃଦ୍ରୋଗ ଅପି ଅଧିକାରିଣୀ ପ୍ରଥମ ଏବ ପ୍ରେମଣାମ ପ୍ରବେଶ ସ୍ତସ୍ତ ପ୍ରଭାବେନ ଏବ ଅଚିରାତ ହୃଦୋଗ ନାଶ ଇତି ପ୍ରେମାୟମ ଜ୍ଞାନ ଯୋଗ ଇବ ନ ଦୁର୍ବଳ ପରତନ୍ତ୍ର ସ୍ଥିତି ଇତି ଭାବ। ଚକ୍ରପାଦ ଲେଖିଲେ ଦୁଇଟା କଥା କୁହାହେଲା, ପରାଭକ୍ତି ଲାଭ କରିବେ, ପରାଭକ୍ତି କଣ ଏଠି କହିଲେ, ସିଏ ପରା ପ୍ରେମ ଲକ୍ଷଣ ପ୍ରାପଣନ୍ତି, ରାସଲୀଳାକୁ ଯିଏ ଶ୍ରବଣ କରିବେ ବା ସେ ପ୍ରେମ ଭକ୍ତି ପ୍ରାପ୍ତ ହେବେ, ପ୍ରେମ ଭକ୍ତି ପ୍ରାପ୍ତ ହେବେ। ଏଠି ଆଉ ଗୋଟେ କଥା ଲେଖିଲେ, ହୁଜିବର ହୃଦୟରେ କାମଟା ରହିଛି, ସେ ପ୍ରେମ ଭକ୍ତି କେମିତି ପ୍ରାପ୍ତ ହବ ନା, ପ୍ରଥମ ପ୍ରେମ ପ୍ରବେଶ, ପ୍ରଥମେ ପ୍ରେମଟା ପ୍ରବେଶ କରିକି କାମକୁ ବିଦୃତ କରିକି, ସେଥିପାଇଁ ସବୁବେଳେ କାମ 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 ଚିନ୍ତା କଲେ ହବନି, ମୋତେ କାମ ଦ୍ୱାରା ମୁଁ ତାଡ଼ିତ ହଉଛି, ମୋ ହୃଦୟରେ କାମ ରହୁଛି, ଆରେ ଭାଇ କାମଟା ରହିବ, କାମଟା ଯିବନି ତୁମ ହୃଦୟରେ, ଏଇଟା ସବୁବେଳେ ରହିବ, କେତେବେଳେ ରହିବ, ତୁମେ ପ୍ରେମ ପ୍ରାପ୍ତି ହେଇନ, କାମ ଗଲେ ପ୍ରେମ ପ୍ରାପ୍ତି ହୁଏ ନା, ପ୍ରେମ ପ୍ରାପ୍ତି ହେଲେ କାମ ଚାଲିଯାଏ, ସେଥିପାଇଁ ଆମର ଲକ୍ଷ୍ୟ ସବୁ ରହିବା ଦରକାର, ମୋତେ କେମିତି ପ୍ରେମ ମିଳିବ, ମୋତେ କେମିତି ଆବେଶ ରହିବ, ତା ପାଇଁ ଯତ୍ନ କରିବା ଦରକାର, କାମନାକୁ ଭିତରେ ତା କ'ଣ ଯୋଗୀ ଜ୍ଞାନୀ କର୍ମୀ ହେଇଛି ନା କ'ଣ, ତାଙ୍କର ଚେଷ୍ଟାଟା ହଉଛି କେବଳ କେମିତି କାମନାକୁ, ସେ ଭଗବାନଙ୍କୁ ପାଇବା, ପ୍ରେମ ପାଇବା ତାଙ୍କ ଲକ୍ଷ୍ୟ ନୁହେଁ, ଇନ୍ଦ୍ରିୟ ସଂଯମ କରିବା ଲକ୍ଷ୍ୟ, ଜଣେ ନିଜ ଚେଷ୍ଟାରେ ଇନ୍ଦ୍ରିୟ ସଂଯମ କରୁଛି, ଆଉ ଜଣେ ଆମର କଥା ହେଲା ଆମେ ଭଗବାନଙ୍କୁ ଭଲ ପାଇବା, ଭଗବାନ ଯେହେତୁ ଇନ୍ଦ୍ରାଣ ମନଶ୍ଚାସ୍ମି, ସିଏ ହେଉଛନ୍ତି ମନର ମାଲିକ, ସିଏ ହିଁ ବିଦୃତ କରିଦେବେ ଜୀବନ, କେବଳ କାମ ନୁହେଁ ଯେତେ ପ୍ରକାର ଦୋଷ ରହିଛି, ପ୍ରେମ ପ୍ରାପ୍ତି ହେଇଗଲା ମାନେ ସବୁ ଆତ୍ୟନ୍ତିକ ହେଇଗଲା, ସବୁ ଆତ୍ୟନ୍ତିକ, ଆତ୍ୟନ୍ତିକ ମାନେ ଆଉ ଟୋଟାଲ ଉଠିବନି, ସବୁ ପୁରା ସବୁ ଚାଲିଗଲା, କୌଣସି ଦୋଷ ଆଉ ଆସିବନି। ପ୍ରଥମ ପ୍ରେମ ପ୍ରବେଶ ସମୟ ଲେଖିଲେ ନା, ପ୍ରେମଣା ପ୍ରଥମ ଏବ ପ୍ରେମଣା ପ୍ରବେଶ ସ୍ତସ୍ତ ପ୍ରଭାବ ଏ ନା, ଆଗେ ପ୍ରେମ ପ୍ରବେଶ କଲା ପରେ ଅଚିରାତ ହୃଦ୍ରୋଗ ନାଶ ଇତି ହୃଦ୍ରୋଗ ନାଶ, ଆଗେ ପ୍ରେମ ପ୍ରବେଶ କରିବ ନା, ଆଚ୍ଛା ପ୍ରେମାୟମ ଜ୍ଞାନ ଯୋଗ ଇବ ନା ଦୁର୍ବଳମ ପରତନ୍ତ୍ର ସେତି ଭାବ, ଯୋଗ ପ୍ରସେସରେ ଜ୍ଞାନ ପ୍ରସେସ ଏଟା ତ ନାହିଁ, ଯୋଗ ଜ୍ଞାନର ଫଳ ପାଇବାକୁ ହେଲେ କ'ଣ କରିବ, ଆଗେ ଇନ୍ଦ୍ରିୟଟା ସଂଯମ କରିବାକୁ ପଡିବ, ଇନ୍ଦ୍ର ସଂଯମ କରିବାକୁ ପଡିବ, ଇନ୍ଦ୍ର ସଂଯମ ନ କଲେ ଯୋଗ ହୁଏନି। ସେଥିପାଇଁ ତାଙ୍କର ଆସନ ପ୍ରାଣାୟାମ ସେ ଯୋଗ ତାଙ୍କର ଚାଲିଥାଏ, ସେ ଯୋଗ ତ କରନ୍ତି, କିନ୍ତୁ ସେଥିରେ କ'ଣ କରେ ତାକୁ ଗୋଟେ ଉପଶମ କରିକି ରଖା ହେଇଥାଏ, ତା ବୀଜଟା ମରି ନଥାଏ। ଯୋଗୀ ଜ୍ଞାନୀମାନଙ୍କର ବୀଜ କାମ ବୀଜ କେବେ ଯିବନି, କେବେ ତାଙ୍କର ଯିବନି, ମନ ଭିତରେ ତାଙ୍କର ରହିବ। ସେଇଟା ଯେମିତି ଆମର ଉଦାହରଣ ଦେଇଯାଏନି, କାରଣ ମେନକା ମେନକାର ନୂପୁର ଧ୍ୱନିରେ କ'ଣ ହେଲା, ବଡ଼ ବଡ଼ ଯୋଗୀ ଜ୍ଞାନୀମାନଙ୍କର ଅବସ୍ଥା ହେଇଯିବ, କିନ୍ତୁ ଭକ୍ତଙ୍କର ତାଙ୍କ ତ ବୀଜଟା ନାହିଁ, ଆଉ ଆସିବ କେମିତି। ଜ୍ଞାନ ଦେବୀ ଯୋଗ ପଥେଇ ଭାଗବତ ଅଛନ୍ତି ନା, ଜ୍ଞାନ ଦେବୀ ମୁକୁନ୍ଦ ସେବାୟା ଅଧା ନ ସମ୍ୟତି। ମୁକୁନ୍ଦ ସେବା ଭଗବାନଙ୍କ ସେବା ଦ୍ୱାରା ଯେମିତି ଇନ୍ଦ୍ରିୟମାନଙ୍କୁ ସଂଯମ କରାଯାଏ ବା ପୁରା ମାନେ ଶୁଦ୍ଧ ହୁଅନ୍ତି, ସେଭଳି ଜ୍ଞାନ ଦେବୀ ଯୋଗ ପଥେଇ, ଜ୍ଞାନ ଆଦି ଯୋଗ ପଥରେ ହୁଏ ନା, ଏଇଟା ହବ ନା। ଆଉ ସେଟା ତ ଯୋଗୀମାନେ ମାନିବେନି କି ଜ୍ଞାନୀମାନେ ମାନିବେନି, ଆମେ ଭାଗବତ ସିଦ୍ଧାନ୍ତ ହିସାବରେ ଯିବା ନା, ଆଉ କେବେ ବି ସେ ମାନିବେନି। ସେ ତାଙ୍କର ମନ ଭିତରେ ରହିବେ ସୂକ୍ଷ୍ମ ଭାବରେ, କେବେ ସେ ଯାଇପାରେ ନା। କିନ୍ତୁ ପ୍ରଥମେ ପ୍ରେମ ପ୍ରବେଶ, ସେଥିପାଇଁ ଆମର ଚେଷ୍ଟାଟା ସବୁବେଳେ ପ୍ରେମ, ଆମର ଏଇଟା ଯେତେ ଜିନିଷ ବଢେଇବା ପାଇଁ ନା, ଆଉ କେମିତି ଭକ୍ତିଟା ବଢିବ। ଦୋଷ ଦୋଷକୁ ଦେଖାନ୍ତିନି, ସେଥିପାଇଁ ଯଦି ଯଦି ଦୋଷକୁ ଦେଖାଯାଆନ୍ତା ତାହେଲେ ସମସ୍ତ ଗୁରୁମାନେ ଦେଖା ଦେବା ପୂର୍ବରୁ ଆଗେ କୁହନ୍ତେ ଯା ତମ ଗାଁର ତୁମ କ୍ୟାରେକ୍ଟର ସାର୍ଟିଫିକେଟ ନେଇକି ଆସ, ସେ ଏ ପିଲାଟା କେମିତିକା ନା, କ'ଣ ଭାବିଲେ ବୁଝୁଛ ନା ନାଇଁ, ଏ ପିଲାଟା କେମିତି, ଏଇଟା ବଦମାସ କି ଚୋର କି ଡକାୟତ କି କ'ଣ, ଏଇଟା କାମିଟା କି କେଉଁ ଝିଅ ପଛରେ ପଡ଼ିଥିଲା କି କ'ଣ କରିଥିଲା, ଯାଅ ସବୁ ତା ଖବର ପତ୍ର ନେଇକି ତାକୁ ଦେଖା ଦିଅନ୍ତି। କାହିଁକି ଜୀବରେ ଯେକୌଣସି ଗୋଟେ ଦୋଷ ସ୍ୱର ରହିଛି ମାନେ ତା କିଛି ଗୋଟେ ଦୋଷ ରହିଛି, କିନ୍ତୁ ତାଙ୍କୁ ମନ୍ତ୍ର ଦିଆଯାଉଛି କାହିଁକି ନା, ସେ ମନ୍ତ୍ର ସାଧନ କରିକି ଏ ଭଗବାନଙ୍କ ଭକ୍ତିଟା ବଢ଼େଇଲେ ତାର ସବୁ ଦୋଷ ଗୁଡ଼ିକ ଯିବ। ଆମର ଲକ୍ଷ୍ୟ ରହିଲା ଭକ୍ତିଟା କେମିତି ବଢ଼ିବ, ଆବେଶଟା କେମିତି ମୋର ଆସିବ, ଯେଉଁଥିରେ ମୋତେ ଆବେଶ ଆସୁଛି ସେଇଟା ମୋତେ ଲାଗିବାକୁ ପଡ଼େ ତା ପଛରେ। ପ୍ରେମଟା ନ ପ୍ରାପ୍ତି ହେଲେ କେବେ କାମ ଯିବ ନାହିଁ, କୌଣସି ଆହାର ସଂଯମ କର ଯାହା କର। ସେଥିପାଇଁ ଭଗବାନ କହିଦେଲେ କ'ଣ, ଗୀତାରେ କହିଦେଲେନି, ବିଷୟାଦି ନିବର୍ତ୍ତନ୍ତେ ନିରାହାରସ୍ୟ ଦେହିଆ ରସୋବରିୟମ ରସୋପିଅସ୍ୟ ପରମ ଦୃଷ୍ଟା ନିବର୍ତ୍ତନ୍ତେ। ତୁମେ ଭାବନି ଯେ ତୁମେ ଆହାର ବହୁତ ସଂଯମ କରିଦେଲେ ତୁମର କାମ କାମ ବେଗଟା ପଳେଇଯିବ, ନାଇଁ ନାଇଁ, ଆହାର ତୁମେ ଆହାର ସଂଯମ କରିଦେଲେ ଆହାରଟା ଭକ୍ତି ଯୋଗରେ ଆହାର ସଂଯମ କରାଯାଏ, କାହିଁକି ନା ଦେହର ସମୟ ଆମ ସମୟଟା ଅଧିକା ମିଳିବ। ତୁମେ ଯାହାର ଆହାରଟା ସଂଯମ ନାହିଁ କ'ଣ ବୁଝିପାରୁଛ ଭାବିଲେବୁ, ତୁମର ଯୋଉ ତିନି ଟାଇମ୍ ଖାନା ଚାଲିଛି ତୁମେ ତିନି ଘଣ୍ଟା ଭିତରେ ଯେତିକି କରିବ ଯେ ଆହାର କମ୍ ଅଛି ସେ ଗୋଟେ ଘଣ୍ଟାରେ ଯେତିକି କରିଦେବ, କାହିଁକି ତୁମ ବଡିର ମୁଭିଂ ଅଧିକା ଖାଇଦେଲା ମାନେ କ'ଣ ହେଲା, ତୁମ ଦେହଟା ମାନ୍ଦା ରହିଲା ଆଳସ୍ୟ ରହିଲା, ଆଉ ବୁଦ୍ଧି ବି ଆସିବନି। ଅର୍ଜୁନ କାହିଁକି ଏତେ ସାର ବୁଦ୍ଧିମାନ, ତୀକ୍ଷ୍ଣ ବୁଦ୍ଧିମାନ କାହିଁକି, ତାଙ୍କ ଆହାର ବହୁତ କମ୍, ଆଉ ଭୀମସେନର ବୁଦ୍ଧି କମ୍ କାହିଁକି, ଭୋଜନ ଯାହାର ଯେତେ ଭୋଜନ ଅଧିକା ତା ବୁଦ୍ଧିଟା ସେମିତିକା, ଭୋଜନ ସହିତ ଭୋଜନର ପୁରା ସମ୍ପର୍କ ଅଛି ନା, ଆଉ ଖାଲି କହିଦେଲେ ହବ ନା କ'ଣ। ଆମେ ମହାପ୍ରସାଦ ସେବନ କରୁଛେ କିନ୍ତୁ ପରିମିତ ମାତ୍ର, ଯେତିକି ଆବଶ୍ୟକ ସେତିକି ଭୋଜନ କରିବା ପଡ଼ିବ, ଅଧିକ ଭୋଜନ କଲା ମାନେ ଇଏ ଗୋଟେ ଦୋଷ ଆସିବ, ବୁଦ୍ଧି ତ ସୂକ୍ଷ୍ମ ହବନି, ଆଳସ୍ୟ ଆସିବ, ସାଧନ କରିବାକୁ ଇଚ୍ଛା ହବନି, ଅଧିକା ବିଶ୍ରାମ କରିବାକୁ ଇଚ୍ଛା ହବ, ଏଣେ ଅଡୁଆ ମାରି ଅଡୁଆ ହବ, ସବୁଠୁ ବଡ଼ ଅଡୁଆ ତୁମକୁ ମାରିବ କାମନା। ସେଥିପାଇଁ ମନା କରାଲ ଚକ୍ରପାଦ ଲେଖିଦେଲେ, ସେ ଚକ୍ରପାଦ ଟିକାଟାକୁ ପ୍ରଭୁପାଦ ପୁରା ସିଧା ଅନୁବାଦ କରୁଛନ୍ତି ଗୀତାରେ, ତୁମେ ଦେଖିଦିଅ କ'ଣ କ'ଣ ଭୋଜନ କରିବ, ସତ୍ତ୍ୱିକ ଭୋଜନ ରାଜସିକ ଭୋଜନ ତାମସିକ ଭୋଜନରେ କ'ଣ କ'ଣ ଭୋଜନ କରିବ, କ'ଣ କ'ଣ କରିବନି। ଆଜିକାଲି ତ ସବୁ ଜୀବନରେ କିଛି ଜ୍ଞାନ ନାହିଁ, ପ୍ରସାଦ ତ ଆମେ ଖାଉଛୁ ଆଜ୍ଞା, ଆଉ ଯାହା ହେଲା ତାକୁ ଭଲ ଦିଶା ଲଗେଇ ଦିଅ ତ ଖାଇଦିଅ, ଆଉ କ'ଣ ସବୁବେଳେ ଗୋଟେ ଖାଇବା ବିଷୟରେ କ'ଣ କହିବି, ଭକ୍ତ କହିବେ କ'ଣ ସବୁବେଳେ ଗୋଟେ ଖାଇବା ବିଷୟରେ କହୁଛନ୍ତି, ଆଜି ଖା ଭାଇ ଖା ତୁମେ କିଛି ଅସୁବିଧା ନାହିଁ, କିନ୍ତୁ ଜାଣିବ ପରେ ଗୋଟେ ଜୀବର ତାର ସକ୍ଷମଟା ଜାଣିବା ଦରକାର, କ'ଣ କ'ଣ ଖାଇଲେ ରସାସିକ୍ତ ଜିନିଷ ବେଶୀ ଖାଇବନି, ଆହାର କେମିତି କରିବା ଦରକାର, ଯାହାଦ୍ୱାରା ତାର ଶରୀରର ଯେତିକି ଏନର୍ଜି ଦରକାର ସେତିକି ଏନର୍ଜି ପ୍ରଡକ୍ଟ ହଉଥିବ, ଯେଉଁଟାକି ତାକୁ ତା ମାନସିକ ଉଦ୍ବିଗ୍ନ ବା ମାନସିକ ଯେଉଁ କାମ ଭାବଟାକୁ ବଢ଼େଇବନି, ଆହାର ସହିତ ସମ୍ପର୍କ ରହିଛି ନା। ଆଉ ଅଧିକା ମିଠା ଖାଇବା, ଅଧିକା ଏ ଯେଉଁ ଜିନିଷ ଗରିଷ୍ଠ ଜିନିଷଟା ଭୋଜନ କରିବା, ନିଶ୍ଚିତ ତୁମର କାମ ବଢ଼ିବ, କଣ କଣ ଜିନିଷ ନ ଖାଏ, କଣ କଣ ଜିନିଷ ଖାଇବା ଦରକାର, କିନ୍ତୁ ଭକ୍ତିନାଥ ଠାକୁର କେବେ ବି କ୍ଷୀର ଖାଇବାକୁ ଆଲାଉ କରୁନଥିଲେ। ପ୍ରଭୁପାଦ କୁହନ୍ତି ନା, ମୋର ଗୁରୁଦେବ କେବେ ବି କାହାକୁ କ୍ଷୀର ପିଇବାକୁ ଦିଅନ୍ତିନି। ପଇସା ବର୍ଦ୍ଧତେ ଶୁକ୍ର, ତୁମେ କ୍ଷୀର ଖାଇଲେ ମାନେ ତୁମର ଶକ୍ତି ବଢ଼ିବ, ଆଉ ତୁମେ ସେଗୁଡ଼ା ଖାଇବ, ଖାଇଲେ ପରେ ତୁମେ କ'ଣ କରିବ, ତାପରେ ମାଟି ଖଣୁଛୁ କି, ପରିଶ୍ରମ କରିବନି, ତୁମର ଶକ୍ତି ଅଧିକା ହେଲା, ତୁମେ ମନକୁ ଉତ୍ପଳିତ କରିବ, ଗରିଷ୍ଠ ଜିନିଷ ତୁମେ ଖାଇବ, ତୁମେ କହିବ ଗରିଷ୍ଠ ଜିନିଷ ଖାଇଲେ ସେଟା ହଜମ ହେବା ପାଇଁ ଶରୀରରେ ଅଧିକା ପରିଶ୍ରମ ହେବ, ସେଟା ତୁମ ବଡିକୁ ଏଜିଟେଟ୍ କରିବ। କ'ଣ କ'ଣ ଖାଇବ କ'ଣ କ'ଣ ଖାଇବନି, ତାର ଅଛି ନା ଭୋଜନ, ଭୋଜନ ଏତିକି କରନ୍ତି ମହାପ୍ରସାଦକୁ ସମ୍ମାନ କରି, ପ୍ରସାଦ ସେବା କରିତ ହଏ ସକଲ ପ୍ରପଞ୍ଚ ଜୟ। ସେଥିପାଇଁ ଚକ୍ରପାଦ ଲେଖିଲେ ମହାପରିମିତ ମାତ୍ର ମହାପ୍ରସାଦ, ଯେ ଜୁହାକୁ ଜୟ କରିବା ପାଇଁ ଚାହୁଁଛ ତାର ପରିମିତ ମାତ୍ର, କମ୍ ଖାଇବନି, କମ୍ ଖାଇଲେ ଲୁଚେଇ ଖାଇବ, ଯେ କମ୍ ଖାଏ ସେ ରୁଚେଇ ଖାଏ, ତାର ଲାଳସଟା ସେ ଲେଖିଲେ ନା ଚକ୍ରପାଦ ଟିକାରେ ଲେଖିଦେଲେ ନା, କମ୍ ଖାଇଲେ କ'ଣ ହବ, ସବୁ ଇନ୍ଦ୍ରିୟ ସଂଯମ ହେଇଯିବ, ଜୁହା ଇନ୍ଦ୍ରିୟ ତା ବେଗ ବଢ଼ିଯିବ, କଣ ବୁଝିପାରୁଛ ନା ନାଇଁ, ଦେଖିନ ଯୋଉ ସ୍ତ୍ରୀ ଲୋକଟା ଉପାସ କରିଥାନ୍ତି, କଣ ଦ୍ୱିତୀୟ ଉପାସ ଆଉ କୌଣସି ଉପାସ କରିନଥାନ୍ତି, ସେ ଉପାସ ଗୋଟେ ଦିନ କରିବେ, ତାପର ଦିନ ଦେଖ ବେଶୀ ଦେଖିବେ ଡାଇରିଆ ହେଇଥିବ, କାହିଁକି ଭୋର ଭୋର ଉଠିକି ପୁରା ଦାନ ନାଧିବେ, ଆରେ କାହିଁକି ଜୁହାଟା ତାକେ ତୁମେ ଆର୍ଟିଫିସିଆଲ ଜୁହାକୁ କେବେ କଣ୍ଟ୍ରୋଲ କରିପାରିବ ନାହିଁ, ତାର ମଧ୍ୟ ସେଥିପାଇଁ ସେ ଲେଖିଲେ ତାର ମଧ୍ୟ ଜୁହା ଅତି ଲୋଭମୟ ସୁଦୂର୍ମତି, ଲୋଭମୟ ସୁଦୂର୍ମତି ସୁଦୂର୍ମତି ସେ ଲେଖିଥିଲେ, ତାକେ ଯେଟା କଠିନ ସଂସାର କିଏ ତାକୁ ଜିତିଛି, ସେ ଲେଖିଲେ ଏମିତି ଆଉ ବୁଝିପାରୁନା, ଆଉ ତୁମେ କଣ ଖାଇ ପଢ଼ିଦେଲେ କଣ ହବ, କିଏ ଜିତିଛି, ହେଣେ ହେଣେ ଦେଖିକି ଆନନ୍ଦ ହେଉଛ ଏ ଆଇଟମ ହେଇଛି, ସେ ଲେଖୁଛନ୍ତି ଏଟା, ତାକେ ଯେଟା କଠିନ ସଂସାର କିଏ କହ ଏ ସଂସାର ତାକୁ ଜିତିଛି, ଯଦି ତୁମେ କମ୍ ଖାଇଲ ସବୁ ଇନ୍ଦ୍ରିୟ ସଂଯମ ହବ, ଜିହ୍ୱା ଇନ୍ଦ୍ରିୟ ବେଗ ବଢ଼ିଯିବ, ଯଦି ଅଧିକା ଖାଇଲ ତାହେଲେ ସବୁ ଇନ୍ଦ୍ରିୟ ବେଗ ବଢ଼ିବ, ଜିହ୍ୱା ଇନ୍ଦ୍ରିୟ ବେଗ ବଢ଼ିବ, ତେଣୁ ଖାଇଲେ ମରିବ ନ ଖାଇଲେ ମରିବ, ତେଣୁ କଣ କରିବ, ସେ ବିଷୟରେ ଲେଖିଲେ ପରିମିତ ମାତ୍ର ମହାପ୍ରସାଦ ସେବନମ ଉଚ୍ଚ ନାମ ସଂକୀର୍ତ୍ତନ ଆଦି ନାମ ଜିହ୍ୱାମ ଜୟେତ। ଆମେ ଆଚାର୍ଯ୍ୟଙ୍କ କଥା ମାନିବୁ ନା, ଆମେ ସଂସାର ନାମକୁ ବ୍ରହ୍ମା ହେଲେ ଆମେ ତାଙ୍କ କଥା ମାନିବୁ, ସେ ଲେଖିଛନ୍ତି ଭଗବାନ ଲୋକ ଆଉ, ମହାପ୍ରସାଦ ସେବନ କରିବ କେତେ ନା ପରିମିତ ମାତ୍ର, ପରିମିତ ମାନେ କଣ, ଆରେ ଭଗବାନ ସେଟା କହିଛନ୍ତି ଗୀତାରେ, ସବୁ ଯୋଗୀ ମାନଙ୍କ ପାଇଁ କହିଛନ୍ତି, ସବୁ ଯୋଗୀ ମାନଙ୍କ ପାଇଁ ଏଟା କହିଛନ୍ତି, ତୁମେ ରାତି ଦୁଇଟାରେ ଉଠୁ, ତିନିଟାରେ ଉଠେ, ତିନିଟାରେ ଉଠି ବସି ପଡ଼ୁଛି, ବସି ପଡ଼ିଲେ ତ କଣ ଟା, ତ ପକେଇ ଦେଉଛୁ ଖାନା, ତାହେଲେ ଢୋଳ ଢୋଳ ଲାଗିବ, ଯୋଗ ସିଦ୍ଧି ହବ ନାହିଁ, ଆ ଗୀତା ପଢ଼ୁନ କଣ କହିଲେ, ଯୁକ୍ତ ଆହାର ବିହାରସ୍ୟ, ଖାଲି ଭୋଜନ ନୁହେଁ, ଯୁକ୍ତ ଆହାର ବିହାରସ୍ୟ, ଆହାର ଯୁକ୍ତ ହବା ଦରକାର, ଯୋଗ ସହିତ କେତେଟା ଜିନିଷ ଲିଙ୍କ ହେଇକି ରହିଛି, ସବୁଟା କାମ ସୃଷ୍ଟି କରିଦବ, ସେଥିପାଇଁ 24 ଘଣ୍ଟା ସେବା ରହିବାକୁ ପଡୁଛି, କାହିଁ ବୁଲାବୁଲି ବୁଲାବୁଲି ଯେମିତି ସବୁ ହାଏ କପଡ଼ା ସପଡ଼ା ବୁଲାବୁଲି ଏଗୁଡ଼ା ଏଗୁଡ଼ା କିଛି ବି ହେଇପାରିବେନି, ଯୋଗ ହେଇପାରିବେନି, ଯୁକ୍ତ ଆହାର, ଯୁକ୍ତ ଆହାର ମାନେ ଅଧିକା ଭୋଜନ କରିବନି, କମ୍ ବି ଭୋଜନ କରିବେ, କେବେ ଅଧିକା ନାହିଁ କମ୍ ନାହିଁ, ଆଉ ବିହାର, ବିହାର ମାନେ କଣ, ବୁଲାବୁଲି, ବେଶୀ ବୁଲିବନି କି କମ୍ ବୁଲିବନି, ଗୋଟେ ଜାଗାରେ ରହିଲେ କଣ ମାନସିକ ଦୁଶ୍ଚିନ୍ତା ଜଣଙ୍କ ରହିଯାଏ, ସେଥିପାଇଁ ପ୍ରଚାର, ଆମ ସାଧୁମାନେ ପ୍ରଚାର ଯାଅ ଆସ ରୁହ, ସମସ୍ତ ସମସ୍ତେ ଗୋଟେ ଜାଗାରେ ରହିକି ଭୋଜନ କରିପାରିବେନି, ଯୁକ୍ତ ଆହାର ବିହାରସ୍ୟ, ଯୁକ୍ତ ଚେଷ୍ଟସ୍ୟ କର୍ମସୁ, ଚେଷ୍ଟା ଯୁକ୍ତ ହବା ଦରକାର, ଅଧିକା ଚେଷ୍ଟା କରିବନି, କୌଣସି ଜିନିଷ ଅଧିକା କରିବନି, ଆଉ କମ୍ ବି କରିବେନି, କମ୍ କଲେ ନିଷ୍ପୃହ ହେଇଯିବ, କାଳ ଅଳସିଆ ହେଇଯିବ, ଅଧିକା ଚେଷ୍ଟା ମାନେ କ'ଣ, ତୁମ ସମୟ ଶକ୍ତି ସବୁ ପଳେଇଗଲା ନା ଭକ୍ତି ଭୋଜନ କରିବା ବଡ଼, ସେଥିପାଇଁ ଆମର 64 ଅଙ୍ଗରେ ଲେଖା ହେଇଛି ନା, ବଡ଼ ଆୟାସ କରିବା, ବଡ଼ ପ୍ରୋଜେକ୍ଟ କରିବା ଭଗବାନ ପାଇଁ କରିବି, ଆଉ ତ ସମୟ ଶକ୍ତି ଗଲା ଖାଲି ପଇସା ପୂଜା କରିବା, ଆଉ ଜପ କ'ଣ କରିବୁ, ସେଇଟା ଯେଉଁମାନେ ଆଚାର୍ଯ୍ୟ ଯେଉଁମାନଙ୍କର ଅଛି ସେମାନେ ସେ କରିବେ, ଆମେ ସାଧାରଣ ଜୀବ ହେଇକି ଆମେ କାହିଁକି ଏସବୁ ଜିନିଷ ମୁଣ୍ଡ ପୁରିବା, ଆମର ଯେତିକି ସକ୍ଷମ ଗୁରୁ ବୈଷ୍ଣବ ପ୍ରାର୍ଥନା କରିବା ସେହି ହିସାବରେ ଚାଲିବା, ଯୁକ୍ତ ଆହାର ବିହାରସ୍ୟ ଯୁକ୍ତ ଚେଷ୍ଟସ୍ୟ କର୍ମସୁ, କର୍ମ ବି କେତେ କରିବ, ଯୁକ୍ତ ଅଧିକା ନାହିଁ କି କମ୍ ନାହିଁ, ତାପରେ ଯୁକ୍ତ ସ୍ୱପ୍ନାବୋଧସ୍ୟ ଯୋଗ ଭବତି ଦୁଃଖ, ହା ଅଧିକା ଶୋଇବନି କମ୍ ଶୋଇବ, 6 ଘଣ୍ଟା ରେଖା କମ୍ ଶୋଇକି ତୁମେ ପାରିବନି, ଯଦି କମ୍ ଶୋଇବାକୁ ପଡ଼ିବ ତାହେଲେ କମ୍ ଭୋଜନ କର, ଯିଏ କମ୍ ଶୋଇବା ପାଇଁ ଚାହୁଁଛି ତାକୁ ଭୋଜନ କମ୍ ଦରକାର। ଆଉ ପୁଣି ଭୋଜନ କମ୍ କଲା ତା ଶରୀରଟାରେ ସେତିକି ବାଲାନ୍ସ ଥିବା ଦରକାର ତାର ସେତିକି, ନହେଲେ ତ ସେ ପୁଣି ଚିଡ଼ା ହେଇଯିବ, ରାଗ ଲାଗିବ ତାକୁ ସବୁ କମ୍, କାରଣ ଶରୀରକୁ ଏନର୍ଜି ମିଳୁନି, କ୍ରୋଧ ଆସିବ ସବୁ କଥାରେ, ନହେଲେ ଦୁର୍ବଳ ହେଇଯିବ, ରୋଗଗ୍ରସ୍ତ ହେଇଯିବ। ଗୋସ୍ୱାମୀ ମାନେ ସେମିତି ନଥିଲେ, ଗୋସ୍ୱାମୀ ସନାତନ ଗୋସ୍ୱାମୀ ରଘୁନାଥ ଗୋସ୍ୱାମୀ କଣ ଭୋଜନ କରୁଥିଲେ, କିନ୍ତୁ ପରିକ୍ରମା ଲଗାଉଥିଲେ, ଡେଲି ଡେଲି କରୁଥିଲେ। ତୁମେ ଥରେ ପରିକ୍ରମା କଲେ ଭାବିଲ ପରିକ୍ରମା କରିଛ ଗୋବର୍ଦ୍ଧନ, ତାପରେ କଣ ହୁଏ, ଗୋଡ଼ ହାତ ଉଠେଇ ପାରିବେନି, ପିଡ଼ା ପୁଣି ବାଟରେ ଖାଇବା, ପକେଟରେ ଖାଇବା, ଖାଇକି ଯାଇଥିବ ଆରମ୍ଭ କରିଥିବ, ସେ ଶୁଖିଲା ରୁଟି ଖାଇକି ପରିକ୍ରମା ଡେଲି, ପୁଣି ବୃନ୍ଦାବନରେ ଆସିକି ପରିକ୍ରମା କରି ଯାଉଥିଲେ, କେମିତି କରୁଥିଲେ, ଚିନ୍ମୟେଶ୍ୱର ରହିଲା ଭଗବତ ଶକ୍ତି। ଆମେ ସେ ଆମ ପାଇଁ ଯାହା ଆଚାର୍ଯ୍ୟମାନେ ଦେଲେ ପରିମିତ ମାତ୍ର, ଏଠି କୃଷ୍ଣ ବିଷୟ ଦେଖିଲେ ଯୁଗ ଭବତୀ ଦୁଃଖ ହା, ଏ ଯୁଗଟା ତୁମର ଦୁଃଖ ହା, ହାନ ମାନେ ହା ମାନେ କଣ, ଦୁଃଖକୁ ହାନି କରିବ। ଆଉ ତୁମେ ତ ମୂଳ ଜିନିଷ ଗୁଡା ଧରିବନି, ଆଉ ତୁମେ କହିବ ମା ଯାହା ପ୍ରସାଦ ପାଇଁ ମୋର ନାମ ଜପ କରିବି, ମୋର ଡିଆଁ ମାରିବ, ଏ ଭାଇ ହବନି, ଏଟା ଏମିତି ହବନି, ତୁମର ମୂଳ ପ୍ରିନ୍ସିପଲ ଗୁଡା ଧରିବାକୁ ପଡିବ ପ୍ରଥମେ, ତାପରେ ଆମକୁ ଫୋକସ ଦେବାକୁ ପଡିବ, ବହୁତ ଗୁରୁତ୍ୱ ଦେବାକୁ ପଡିବ। ଆଉ ସେଥିପାଇଁ କୃତ୍ରିମ କୌଣସି ଚେଷ୍ଟା ବି କରାହବନି, ବୈରାଗ୍ୟଟା ଯୁବଗୋସ୍ୱାମୀ ସେଥିପାଇଁ ଚକ୍ରବାଦ ଲେଖିଛନ୍ତି, ବୈରାଗ୍ୟଟା ଭକ୍ତିରେ ପ୍ରବେଶ ପାଇଁ ଆବଶ୍ୟକ, ପଶିଗଲା ପରେ ଆଉ କିଛି ଆବଶ୍ୟକ ନାହିଁ, ପଶିବା ପାଇଁ ଆବଶ୍ୟକ। ଘରେ ଯେତେବେଳେ ତୁମେ ପଶୁଛ କ'ଣ କରୁଛ, ମୁଣ୍ଡଟାକୁ ନଇଁବାକୁ ପଡୁଛି, ଘର ଭିତରେ ପଶିଗଲା ପରେ ଆଉ କ'ଣ ମୁଣ୍ଡ ନଇଁବାକୁ ପଡୁଛି, କାରଣ ଘର ପଶିବା ଜାଗାଟା କ'ଣ ବନ୍ଧଟା ଅଛି ନା, ମୁଣ୍ଡ ବାଜିବ, ଜୀବର ଭୋଗ ବୁଦ୍ଧି ଅଛି ନା, ସେଥିପାଇଁ ତାକୁ ଜାଣିଶୁଣିକି ଆଚାର୍ଯ୍ୟମାନେ ବୈରାଗ୍ୟ ଶିଖାନ୍ତି, ବୈରାଗ୍ୟଟା ଶିଖିଲେ ସେ ପଶିବ ଭିତରେ, ତାପରେ ଭକ୍ତି ପ୍ରାପ୍ତରେ ତାର ବୈରାଗ୍ୟ କିଛି ଆବଶ୍ୟକ ନାହିଁ, ତ ଭୋଗ ବୁଦ୍ଧି ଆଉ ନାହିଁ, ଆଉ ସେ ବୈରାଗ୍ୟର ତାର କ'ଣ ଦରକାର, ତାର କିଛି ଆବଶ୍ୟକ। କିନ୍ତୁ ଏଗୁଡ଼ିକ ବହୁତ ରସାସିକ୍ତ ଜିନିଷ, ଭୋଜନ କରିବା, ବହୁତ ଦୁଗ୍ଧ ଘୃତ, ଏ ପନିର ପନିର ଆଜିକାଲି ଖାଉଛନ୍ତି, ବହୁତ ତେଲ ମସଲା, ଏଇଟା ତୁମେ ଖାଲି କେବେ ବି କଣ୍ଟ୍ରୋଲ କରିପାରିବି, ତମେ ତୁମେ ଯେମିତି କଣ୍ଟ୍ରୋଲ କରିକି ତୁମେ ହଜମ କରିବ, ହଁ ଖାଇଦେଉଛି ମୋର ହଜମ ହେଇଯାଉଛି ସବୁ, ତୁମର ମନ ବି କେବେ ସ୍ଥିର ରହିବନି, ଆଉ ସୂକ୍ଷ୍ମ ବୁଦ୍ଧି କେବେ ବି ଆସିବନି, ଭୋଜନରେ କେବେ ବି ମୋତେ ଲାଗିବନି। ଭୋଜନ ସହିତ ଭୋଜନର ବହୁତ ସମ୍ପର୍କ ଅଛି, ପରିମିତ ମାତ୍ର ମହାପ୍ରସାଦ, ଅଧିକା ଖାଇବନି କମ୍ ଖାଇବନି, ଯେତିକି ଆବଶ୍ୟକ ସେତିକି, ତୁମେ ଜାଣିବ କେମିତି ଯେତିକି ଆବଶ୍ୟକ ସେତିକି, ହେଲେ ଭୋଜନ ପୂର୍ବରୁ ଟିକେ ଜଳ ନେବ, ମଣିଷ ଜାଣିପାରେ କେତେ କେତେ ତାର ପେଟ ପୁରିଗଲା ବି ସେ ଜାଣିପାରେ, ଯିଏ ଅଧିକା ଖାଉଛି ସେ ଜାଣିଛି ମୁଁ ଏତେ ଅଧିକା ନେଲି, ଭଲ ହେଇଛି ଆଉ ଦିଅ, ଭଲ ଲାଗୁଛି ସେଟା ଖାଇଦେଉଛି ନା, ଆଉ ସେଟା ସେ ଜାଣିଛି ସେତିକି ତାର ଜିନିଷ ଦେହକୁ ଖରାପ କରୁଛି। ଅର୍ଜିନେ ଭୋଜନ ବିଷମ, ଶରୀରଟା ତୁମେ ବିଷ ହେଇଯିବ, ଆଉ ଜିନିଷଟା ହଜମ ହଉନି, ତୁମେ ଜବରଦସ୍ତ ତାକୁ ଗୋଟେ ଯାହା କୁହନ୍ତି, ମୁଁ ସେ ପୁରୀର ଡକ୍ଟରଟା କହିଥିଲା, ସେ ଏତେ ବଡ ସୁନ୍ଦର ଶବ୍ଦ କହିଥିଲା, ମୁଁ ଆଜି ମଧ୍ୟ ମୋର ମନେ ଅଛି, ତୁମେ ଶରୀରଟା ଗୋଟେ ନିର୍ଯାତନା ଦେଉଛନ୍ତି, ଶରୀର ଗୋଟେ ଶରୀରଟାକୁ ଆମେ କଷ୍ଟ ଦଉଛେ ନା, ଆଉ ସେ ହଜମ କରିପାରୁନି, ଜବରଦସ୍ତି ଆମେ ତାକୁ ଛାଡ଼ି ଦଉଛେ ଭିତରୁ, ସେ କେତେ କଷ୍ଟ ପାଉଛି, ତା ଦେହରେ କ'ଣ ନା ପାଣି, ଖାଲି ବଟଲ ବଟଲ ପାଣି ପିଇବି, ଔଷଧ ଖାଇବି, ପରିଶ୍ରମ, ଆରେ ଭାଇ ଏଇଟା ତ ସେ କଷ୍ଟ ପାଉଛି ନା, ଆଉ ତୁମର ଅସୁବିଧା କ'ଣ ହେବ ତୁମେ ଜାଣିଛ ନା, ତୁମ ହାର୍ଟ ଲିଭର ଆଉ ଲଙ୍ଗସ ଏ ତିନିଟାଙ୍କ ଜିନିଷ ଧୀରେ ଧୀରେ ନଷ୍ଟ ହେବ, ହାର୍ଟ ଉପରେ ପ୍ରେସର ପଡ଼ୁନି, ଏ ତୁମେ ଯେତେବେଳେ ଗ୍ରାଇଣ୍ଡରଟାକୁ ଜୋର ଘୋରଉଛ, ଘୁ ଘୁ କେମିତି ହେଉଛି ଦେଖୁନି, ସେ ଥରୁଛି ନା ତାକୁ, ଆଉ ତା ରବରୁ ଖାଇଦେବ ନା, ସେଟା ତୁମେ ତଳେ ବହୁତ ହେଭି ଜିନିଷ ଖାଇଲ, ସେ ଥ୍ରିଲିଂ କରୁଛି ନା ହାର୍ଟକୁ, ଆଉ ହାର୍ଟ ପମ୍ପିଂଟା ବଢ଼ିଯାଉଛି, ଆଉ ଏ ଯେଉଁ ଦେଖୁନା ମୁଁ ଏ ପଢ଼ୁଥିଲି ସବୁ, ଏଇଟା ତ ଆଗରୁ ପଢ଼ୁନଥିଲେ, ଏଇ ପେପର ଫେପର ଟିକେ ଏବେ ଦେଖୁଛି ବୋଲି ସେ ଜାଣୁଛି, ଏ ଯେଉଁ ପେପ୍ସି କ'ଣ ଏଇଟା କୋକାକୋଲା ସୋଡ଼ା, ତ କୋକାକୋଲା ତୁମର ଖାଆନ୍ତି କି ସେଣ୍ଟରରେ, ଆଁ ହଁ ସବୁ ତ ଖାଉଥିଲ, ଯୋଗ ଚାଲିଥିଲା ଆଉ, କୋକାକୋଲା ସେ କୋକାକୋଲା ଖାଆନ୍ତି, କୋକାକୋଲା ଆଉ କ'ଣ ସୋଡ଼ା, ଗଞ୍ଜାମରେ ଯେଉଁ ସୋଡ଼ା ପିଅନ୍ତିନି, ସୋଡ଼ା ସବୁ ହଜମ ନହେଲେ ଖାଆନ୍ତି, ଏ ଆଜିକାଲି ହଜମ ହେବା ପାଇଁ ଯେଉଁ ପଡ଼ୁନି, ଯେଉଁ ଭୁରୁ 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 ସେ ଖାଇଦେଉଛନ୍ତି, ତାକୁ ସତର ମୁଁ ତାକୁ ଟେଷ୍ଟ କଲି, ଡକ୍ଟର କହିଲି ତୁ ଏଇଟାକୁ ପଢ଼ିଲି ବାପା, ତୁ କହିଲୁ କହିଲା ହାଁ ଆଜ୍ଞା ସତ ନା, ଏଇଟା ଯେଉଁ ମଣିଷ କ'ଣ ସେଇଟା ତୁମର ହାର୍ଟ ବିଟ୍ଟାକୁ ବଢ଼େଇଦେବ, ଯେମିତି ଗିୟର ନାହିଁ କି ଗ୍ରାଇଣ୍ଡିଂ ବେଳେ ଦେଖ ତୁ ହଉନି, ତୁମେ ତାଣ ତିନି ନମ୍ବର ପକେଇଦେଲେ ସେ ଗିୟର, ତିନି ନମ୍ବର ନାହିଁ ଏକ ଦୁଇ ତିନି, ତିନି ପକେଇଦେଲା ମାନେ ସେ ଗ୍ରାଇଣ୍ଡିଂ ଜୋର କରିଦେବ, ତୁମର ତା ହଜମ ହଉନି ନା, ତୁମେ ଯେତେବେଳେ ସେଗୁଡ଼ା ଖାଇବ ସେ ତୁମ ହାର୍ଟ ବିଟ୍କୁ ବଢ଼େଇବ, ଆଉ ସେଗୁଡ଼ା ସେ ସବୁବେଳେ ଯିଏ ପିଅନ୍ତି ହାର୍ଟ କଲା ନଷ୍ଟ ହେଲା, ହାର୍ଟବିଟ୍ ତାର ବଢ଼ିଲା ଆଉ। ଏଇ ଯେଉଁ କୋକା କଲା ସୋଡ଼ା ଏଗୁଡ଼ା ପିଉଛନ୍ତି ମରିବେ ଅଳ୍ପ ଦିନ, ତାଙ୍କ ହାର୍ଟ ହବ। ତୁମେ ତିନି ନମ୍ବର ଗିଅର ପକେଇଲ ଆଉ ତୁମର ହଜମ ହଉନି, ତୁମେ ତାକୁ ଜବରଦସ୍ତି ହାର୍ଟବିଟ୍ଟାକୁ ବଢ଼େଇକି ତାକୁ ହଜମ କରେଇଲ। ଲୋକ କ'ଣ, ଲୋକ ତ ଭୋଜନ ସମଗ୍ର ବିଶ୍ୱକୁ ବର୍ତ୍ତମାନ ଦୁଇଟା ଦୁଇଟା ଜିନିଷ ଖାଇଦେଲା, ସମଗ୍ର ବିଶ୍ୱକୁ, ଗୋଟେ ଖାଦ୍ୟ ଆଉ ଗୋଟେ ମୋବାଇଲ। ସମସ୍ତେ ଜୀବ ଆରେ ଚିନ୍ତା କରୁନା ଯେ ଶରୀରଟା ଭାଇ ଟିକେ ଆରାମସେ ବଞ୍ଚ, ତୁମ ଶରୀର ତୁମେ କାହିଁକି ଏତେ ଖାଉଛ, ତୁମ ଶରୀରଟା ଖରାପ ହେଇଯିବ, ନଷ୍ଟ ହେଇଯିବ। ତୁମେ ତୁମେ ସୁଖରେ ବଞ୍ଚ ଆଗେ, ତୁମେ ଚିନ୍ତା କର କ'ଣ ଆମେ ଆମେ ଛୋଟ ପିଲାବେଳେ କ'ଣ ଖାଉଥିଲେ। ଡକ୍ଟର ବର୍ତ୍ତମାନ ମୁଁ ବହୁତ ବୁଲୁଛି ନା, ସବୁଆଡେ ଯାଉଛି ମନ୍ଦିର ମାନଙ୍କୁ, ମୋ ମନ ଦୁଃଖ ଲାଗୁଛି ମୋର ଦେଖିକି ଭକ୍ତମାନଙ୍କର ଅବସ୍ଥା ଦୁଃଖ ଲାଗୁଛି, ଆମକୁ ଡର ଲାଗୁଛି ଖାଦ୍ୟ ଛାଡ଼ି ସାରିଲୁ ନାଇଁ ପାଇଁ ଡରିକି, ଏଗୁଡ଼ା ସବୁ ଭେଜାଲ ଜିନିଷ ତା ଦ୍ୱାରା ପୁଣି କ'ଣ ଖାଇବେ ଏଗୁଡ଼ା। ବର୍ତ୍ତମାନ ନାଇଁ ମାନେ 60-70% ଡିବୋଟି ହେଉଛନ୍ତି ରୋଗୀ, ସମସ୍ତଙ୍କ ଷ୍ଟୋମାକ୍ ପ୍ରୋବ୍ଲେମ ସମସ୍ତେ, କାହିଁକି ନା ଏଇ ଭୋଜନ ଭୋଜନ ଲାଳସା ବଢ଼ିଆ। ଘରେ କ'ଣ ଖାଉଥିଲେ ମୁଁ ମୋର ପୁରା 100% ମନରେ ଅଛି, ଗାଁରେ ଖରାଦିନରେ କିଛି କହିଲେ ନାହିଁ, ମୋତେ କିଛି ଭଲ ଲାଗୁନି, ତରକାରୀ ଖାଇ ଘରେ କରନ୍ତି କି ନାହିଁ, କରନ୍ତି କି, ଏ ପୋଡ଼ା ବାଇଗଣ ପୋଡ଼ିବେ, ଏ ଭେଣ୍ଡି ପୋଡ଼ିବେ, ଆଳୁ ପୋଡ଼ିବେ, ଆଉ ତେନ୍ତୁଳି ସବୁ ଜୁଆ ହେଇକି ରହିଥିବ, ଜାଣିଛ ନା ନାହିଁ, ତେନ୍ତୁଳି ଜୁଆ ତୁମଆଡ଼େ କିଛି ନାହିଁ ଭାବିଲ, ତୁମର ମନରେ ବି ନାହିଁ କିଛି ଜୁଆ, ମାନେ ତେନ୍ତୁଳିଟାକୁ ଏଇ ଖରାଦିନରେ ମା ମାନେ ସବୁ ଏଇ ଖରା ତେନ୍ତୁଳି ତାକୁ ସବୁ ଚୋପା ଛଡ଼େଇବେ, ଚୋପା ଛଡ଼େଇକି ଗୋଲ ଗୋଲ କରିବେ, ଗୋଲ କରିକି ଲୁଣ ପକା ହବ, ଆଉ ଯଦି ଯେଉଁଟା ମଞ୍ଜି ନ କଢା ହବ ତାକୁ ଖରାରେ ଶୁଖା ହବ, ସୋରିଷ ତେଲରେ ସୋରିଷ ଦିଆ ହେଇକି ପଡ଼ିକି ତାକୁ ରଖା ହବ, ବନ୍ଧା ହେଇକି ସେ ପୁରା ଶୀତ ବର୍ଷା ଦିନକୁ ବାହାରିବ। ବର୍ଷା ଦିନରେ କାରଣ ଖରା ଦିନରେ ଖଟାଟା ଖାଇଲେ ପିତ୍ତ ଅଂଶ ବଢ଼ିବ, ଶୀତ ଦିନରେ ବର୍ଷା ଦିନରେ ଟେମ୍ପରେଚର ଲୋ ଅଛି, ପନିପରିବା ମିଳେନି, ରେଟ୍ ସବୁ ବଢ଼ିଥିବ, ଧାନ ପଖାଳ କରିଦେଲେ ଖଟାଟିଏ ଖାଏ ଲୋକେ, ଗରମ ଦିନରେ ଖଟାଟିଏ ଖାଆନ୍ତି, ବାଇଗଣ ପୋଡ଼ାଟିଏ ଖାଏ, ତୁମେ ଅର୍ଣ୍ଣ ଡାଲି ସବ୍ଜି ପନିର ଖାଇବ, ଏ ଟେମ୍ପରେଚର କେତେ, ତମ ପିତ୍ରଟା କେତେ ବଢ଼ିଲା, ତମ ପିତ୍ର ଏତେ ବଢ଼ିଲା, ହଜମ ଶକ୍ତି କେମିତି ହବ, ନିଦ୍ରା କେମିତି ଠିକସେ ହବ, ମଣିଷ ତାର ଚିନ୍ତା କରୁନି। ବର୍ତ୍ତମାନ ତ ପ୍ରକୃତି ଉପରେ ମଣିଷ ଅତ୍ୟାଚାର ଚଲେଇଛି, ଶରୀର ଉପରେ ଅତ୍ୟାଚାର ଚଲେଇଛି, ସେକୁ ସେଥିରେ ମୁଁ ଭୋଜନ କରିବି, କେବେ ବି ଭୋଜନ ଆଶା ନାହିଁ। ଯଦି ସରଳ ଜୀବନ ଯଦି ତୁମେ ନ ଚାହୁଁଛ କେବେ ବି ଭୋଜନ କରିପାରିବନି, ବହୁତ ସରଳ, ସେଥିପାଇଁ ପ୍ରଭୁପାଦ ସିମ୍ପଲ ଲିଭିଂ କହିଛନ୍ତି, ସରଳ ଜୀବନ। ଏମିତି ନାହିଁ ଯେ ଆମେ ପୁରା ଯୋଗୀ ଭଳିଆ କିଛି ଖାଇବାନି, ନାହିଁ, ସବ୍ଜି ଟିକେ ଖାଇବା ଦରକାର, ମସଲା ଦରକାର ନାହିଁ, ବହୁତ ସରଳ ଜିନିଷ, ଆଉ ଉତ୍ସବ ଯେତେବେଳେ ହେଉଛି କ'ଣ ଟିକେ କରିକି ଖାଇଦେଲ, ଆଉ ଜାଣିବା ଦରକାର କେଉଁ ପରିବା କେଉଁ ସମୟ କେଉଁ ଦିନ। ଆଉ ସବୁଠୁ ବଡ଼ ଜିନିଷ ହେଲା ଏଇଟା ଗୋଟେ ସଂଘ, ଏଇଟା ତୁମ ପାଇଁକି ଗୋଟେ କିଛି କରିବେନି, ତୁମର ଆବଶ୍ୟକତା କ'ଣ ତୁମେ ସେଇଟା ଜାଣିଦେବ, ମୋ ଶରୀର କେଉଁଟା ଯାଉଛି। ଆଜି ଆମେ ଆମେ କହୁଛୁ, ଆମେ ନିଜେ କରିକି କହୁଛୁ, ଆମେ ଥିରୋଟିକାଲି ମୁଁ କହୁନି, ଦିନ ଥିଲା ଆମେ ବି ସେମିତି ଖାଉଥିଲୁ ତୁମର ଭଳି, ଆମ ଦେହ ଖରାପ ହେଲା, ଆମକୁ ଶିଖନ୍ତୁ ଦେଖ ବାପା ମା ଛାଡ଼ିକି ଆସୁଛନ୍ତି ଇସ୍କନ ସମସ୍ତେ ଖାଉଛନ୍ତି ଆଉ ଦେଖା ଆମ ପାଇଁ, ଆଉ ତୁମେ ବର୍ତ୍ତମାନ କିଏ କହୁଛି ଆଜ୍ଞା ବଏଲ ସବ୍ଜି, ତୁମେ ତ ନିଜେ ନିଜେ କରି ପକଉଛୁ ସବୁ, ଆମେ ସେତେବେଳେ କିଚେନ ବାବା ତୁ ମାଡ ଆଇ ଗୋଟେ ଦିନ ବାହାର କରିଦେଲ ନେବୁ କମାଣ୍ଡ, ବାସନ ଛୁଇଁ ପାରିବନି ତୁମେ, ଡେଟି ବାସନ କେବେ ଛୁଇଁ ପାରିବୁନୁ ଆମେ, ବ୍ରାହ୍ମଣ ଦେଖିବା ନହେଲେ ଭିତରକୁ ପଶେଇବେନି, ଠାକୁର ଭୋଗ ଅଛି ପଶିବେନି କି, କେବଳ ବ୍ରାହ୍ମଣ ମାନେ ପଶୁଥିଲେ, ବାସନ ମାଜିବା ପାଇଁ ସେମାନେ ପଳେଇଗଲେ, ଭୋଗ ଭୋଗ ପଳେଇଗଲେ, ତୁମେ ଯିବ ତାକୁ ପରିଷ୍କାର କରିକି ଆସିବ। ସେତେବେଳେ ଯେତେବେଳେ ଏସିଡ୍ ଗ୍ୟାସ ଆମକୁ ହଉଥିଲା ଆମେ ଏମିତି ବଞ୍ଚିଛୁ, ତୁମେ ଗୋଟେ ଦିନ ବଞ୍ଚିପାରିବ ଘରକୁ ପଳେଇବ, ମୁଁ କହିଦେଉଛି ଆମେ ଏତେ କଷ୍ଟରେ ବଞ୍ଚୁଛୁ। ଆଜି ଇସ୍କନରେ ଏତେ ସୁନ୍ଦର ପ୍ରପଦ ବ୍ୟବସ୍ଥାରେ ଫେସିଲିଟି ହେଇଛି, ଯୁଆଡ଼େ ଗଲାବେଳକୁ ଯୋଉଠି ଦେଖିବ ତାଙ୍କର କ'ଣ ଅଛି, ଗୋଟେ ଡିବ୍ୟୁଟି କେୟାର କିଚେନ୍, ହଁ କ'ଣ ଡିବ୍ୟୁଟି ସରି ହେଲ୍ଥ କିଚେନ୍, ହେଲ୍ଥ କିଚେନ୍ କ'ଣ ବୁଝିପାରୁଛ, ସବୁ ବଡ଼ ବଡ଼ ସେଣ୍ଟର ମାନଙ୍କର ହେଲ୍ଥ କିଚେନ୍ ଅଛି, ତୁମର ଦେହ ଖରାପ ନା ତୁମେ ତୋର ଯିବ ତୁମେ ସେଠି ବଏଲ କରି ସିଝା କରି ଖାଇବ, ବର୍ତ୍ତମାନ ତ ବହୁତ ସୁନ୍ଦର ବ୍ୟବସ୍ଥା, ତା ଦେହରେ ଭକ୍ତ ବି ବଞ୍ଚିପାରୁନି। ଆମେ କ'ଣ କରିବା ନା ତେଲ ସବ୍ଜି କି ତୁମେ କିଏ ଅଲା କରିବ କି, ପୋଟଳର ପୋଟଳ ଦୋସା କାଲି ପନିର କାଲି ଇଏ ସେ ପାଣିରେ ଧୁଆ ହବ, ପୋଟଳ ପୋଟଳ ହେଇଛି ନା ପୋଟଳ ପନିର ହେଇ, ତୁମେ କ'ଣ 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 ଖାଇବ, ତୋର ଏସିଡ୍ ଗ୍ୟାସ୍ ହେଉଛି ତୁମେ ଖାଇ ବଞ୍ଚିବ କି, ଡାଲି ତ ଖାଇପାରିବନି, ତୁମେ କହିବ ମାନେ ବଏଲ ସବ୍ଜି କର, ଥାପଟା ଗୋଟେ ବସିବ ତାକୁ ଧୋଇ ଦେଇକି ତାକୁ, ଆମର ଏଠି କ'ଣ କିଏ ଆଳୁ ସିଝେଇ ଦେଉଛି କିଏ ବାଇଗଣ ସିଝେଇ ଦେଉଛି କିଏ କୋଉଟା, ବାବା ସେସବୁ ସେତେବେଳେ ଏମିତି ଆମେ ଚଳୁଥିଲୁ, ଏଇ ଏଇ ଆଳୁକୁ ଧୋଇଦେବୁ ସବ୍ଜିରୁ ଆଳୁ ଧୋଇଦେବୁ, ଟମାଟୋ ଟିକେ ଆଣିକି ତାକୁ ଦଳିକି ଲୁଣ ଟିକେ ପକେଇ ତାକୁ ଖାଇବୁ, ଖାଲି ଅର୍ଣ୍ଣ ସେ ଖା। ଏଭଳିଆ ଆମ ଜୀବନ କାଟିଛି। ତାପରେ ଆମେ ବୁଦ୍ଧି ସବୁ ଶିଖିଲୁ, ଆରେ ଆରେ ଏସବୁ ଠିକ ଜିନିଷ ନୁହେଁ, ଆଉଥରେ ଭଜନ ତ ହବନି, ସ୍ୱରଟା ହିଁ ନଷ୍ଟ ହେଇଯିବ। ତ ନିଜ ଓଡ଼ିଆରେ ଗୋଟେ କହିଯାଏ, ନିଜ ସ୍ୱରକୁ ନିଜ କହିଦେବ। ଆଉ ୟା ସହିତ କାମନାରେ ବି ବହୁତ ସମ୍ପର୍କ ରହିଛି, ଭଜନରେ ବି ବହୁତ ସମ୍ପର୍କ ରହିଛି। ଆଉ ସବୁଠୁ ବଡ଼ ଜିନିଷ, ତୁମ ସ୍ୱରଟା କ୍ଷତି ହେଇଯିବ, ନଷ୍ଟ ହେଇଯିବ। ସ୍ୱର ତ ନଷ୍ଟ ହେଇଯିବ, କେବେ ଭଜନ ବି କରିପାରିବନି, କେବେ ବି ଭଜନ କରିବ, ତୁମ ମନ ସ୍ୱର ପାଖରେ ରହିବ। ସେଥିପାଇଁ ଜଣେ ଯେତେବେଳେ ଭୋଜନ କରୁଛି, ସେ ସବୁବେଳେ ଚିନ୍ତା କରେ ତୁମ ଭାଗକୁ କେହି ନେଇଯାଉନାହାନ୍ତି। ତୁମେ ଆଜି ଖାଇନ ମାନେ ତୁ କାଲି ଖାଇବ, ବ୍ୟସ୍ତ କାହିଁକି କହୁଛ, ଜୀବନ ସାରା ଖାଇବ ନା ଏଇ କିଛି ଦିନ ବାଡ଼େଇ ଖାଇବ, ଯିଏ ଡାଇବେଟିସ୍ ତୁମେ ଖାଇଦେଉଛ ବାଡ଼େଇକି, ବାଡ଼ି ଖାଇଦେବ, ରୋଗ ହେଇଗଲା, ରୋଗ ହେଇଗଲା ପରେ ବାଧ୍ୟକି ସବୁ ବନ୍ଦ କରିବ। ସେତେବେଳେ ଯେହେତୁ ଯୋଉ କଷ୍ଟ ନା ଭାବିଲ ତୁମକୁ ହେଇଥିଲା ମଝିରେ, ଜାଣିଥିବ କେମିତିକା କେମିତି ମନ ହଉଥିବ, ଖାଇଦେବି ନା ଔଷଧ ଖାଇଦେବି ନା। ଆଉ ଆରେ ଜୀବନ ସାରା ଖାଇବା ପାଇଁ ଚେଷ୍ଟା କର, ଏମିତି ତୁମେ ଶରୀରଟାକୁ ରଖ ଜୀବନ ସାରା ଟିକେ ମିଠା ଖାଇପାରୁଥିବ, ଜୀବନ ସାରାଟା ଅର୍ଣ୍ଣମଣ୍ଡେ ଖାଇପାରୁଥିବ, ଏକାଥର ବାଡ଼େଇ ଖାଇଦେଉଛ, ତାପରେ ସବୁଦିନ ପାଇଁ ବନ୍ଦ କରିଦେବ ଡକ୍ଟର, ସବୁଦିନ ପାଇଁ ଲୁଣ ବି ଖାଇପାରିବନି ଶିଶୁ, ସେ ଯିଏ ଖାଇବ ଭଣ୍ଡା ଖାଇବ ପୁରା ହଇରାଣ ହେଇଯିବ। ସ୍ୱରଟା ଗୋଟେ ସମ୍ପତ୍ତି ନା ଭକ୍ତମାନଙ୍କ ପାଇଁ, ସେଥିରେ ଭଗବାନଙ୍କ ସେବା ହବ, ଭଗବାନଙ୍କ ପ୍ରାପ୍ତି ହବା, ଏଇ ଭୋଜନ ଗୁଡ଼ାକ ବହୁତ ବଦଳି ଯାଉଛି। ସେଥିପାଇଁ ଜଣେ ବହୁତ ଚେଷ୍ଟା, ଏଇଟା ଆଶ୍ରମ ବିଭିନ୍ନ ଭେରାଇଟିର ଭକ୍ତ ରହୁଛନ୍ତି, ସରଳ ପ୍ରସାଦ ହେଲେ ବି ପୁଣି ସେ ସରଳ ପ୍ରସାଦ ଭିତରେ କେଉଁଟା ମୋର ହଜମ ହେଉଛି, ମୁଁ ସେତିକି ନେବି, ତୁମ ପାଇଁ ଅଲଗା କିଏ କରିବ, କିଏ କରିବ, ଏତେ ଟିକେ ମା ଅଛି ନା କ'ଣ, ଘରେ ତୁମ ମା କୁହ ମା ବି ବିରକ୍ତ ହେଇଯିବ, ରୋଷେଇ କାମ 600 ନୁହେଁ, ତୁମେ ତୁମର ସେଥିରୁ ଚଳିବ, କେମିତି ମୁଁ କରିକି ମୋର ସ୍ୱରଟାକୁ ମୁଁ ବଞ୍ଚେଇବି। ବର୍ତ୍ତମାନ ଇଏ ହେଉଛି ପ୍ରାଧାନ୍ୟ ଜିନିଷ, ଏଇ କଥାରେ ମୁଁ ଏଠିକି ପଳେଇ ଆସିଲି, ଯେଉଁ କାମନା ସହିତ ଏସବୁ ସମ୍ପର୍କ ଯୁକ୍ତ, ଭଗବାନ କହିଛନ୍ତି ପରିମିତ ମାତ୍ର ମହାପ୍ରସାଦ ସେବନ। ସାର କଥା ହେଲା, ବର୍ତ୍ତମାନ ପରିବେଶ ଯେମିତି ବଢ଼ୁଛି ବା ପରିବେଶ ଯେମିତି ରହିଯାଉଛି, ଯେମିତି ଗୋଟେ ଛୋଟ କଥା ମୁଁ କହୁଛି, ମାନେ କି ଖରାପ ନା, କାହାକୁ କ୍ରିଟିସାଇଜ୍ ମୁଁ କରୁନି, ଯେତେବେଳେ ତୁମେ ପ୍ରୋଗ୍ରାମ ଯାଉଛ, ସାଧାରଣ ପ୍ରୋଗ୍ରାମ ଯିଏ ଡାକୁଛି, ସେ କ'ଣ କହୁଛି, ମଠରେ ମାନେ ପ୍ରଭୁମାନେ ଆସୁଛନ୍ତି, ମୁଁ କ'ଣ କରିବି, ସେ ପକୋଡ଼ା ପନିର ସେ ନିଶ୍ଚିତ ଦେବେ, ତା ସମସ୍ତଙ୍କର ଗୋଟେ ବର୍ତ୍ତମାନ ମାନସିକତାଟା ଏଇଆ ହେଇଛି, କିଏ କ'ଣ ମୁଗ ଡାଲି କରିବା, ଶାଗ ଟିକେ ଭଜା କରିବା, ଆଳୁ ଆଳୁ ଭର୍ତ୍ତା, ଏସବୁ ଅଛି କି? ଆଉ ଇସ୍କନ ଭକ୍ତଙ୍କୁ ଡାକୁଛନ୍ତି ମାନେ ଏ ପନିର ପାୟସ ପକୋଡ଼ା ସେ କ'ଣ, ସେଗୁଡ଼ା କ'ଣ ଯୋଉ କୋବିରେ ତାକୁ କୋପ୍ତା, ସେ କୁଆଡ଼େ କ'ଣ ଖାଉସି କରିକି ରଖିଛି, ଯୋଉଟାକି ତୁମେ ଖାଇକି ଆସିବ, ସରଟା ବି ଏମାନେ ବୁଝିପାରୁନାହାନ୍ତି, ସର ତତ୍ତ୍ୱଟା ବୁଝିପାରୁନାହାନ୍ତି। ତୁମେ କହିଥିଲ ମୋର ହଜମ ହେଇଗଲା, ଆରେ ଆରେ ଗଧା, ତୁମର ହଜମ ହେଇନି, ତୁମେ ଗୋଟେ ଗରିଷ୍ଠ ଜିନିଷ ଖାଇଦେଇଛ ନା, ତାର ଯୋଉ ପ୍ରତିକ୍ରିୟାଟା ତୁମ ନାଡ଼ି ଭିତରେ ରହିଛି, ତୁମେ ଆର ଯୋଉ ଖାଦ୍ୟଟା ଖାଇବ, ତୁମେ ବାଥରୁମ ଚାଲିଯିବା ଅର୍ଥ ନୁହେଁ ତୁମର ହଜମ ହେଇଗଲା, ସେଟା ମିଥ୍ୟା କଥା ନା, ତୁମେ ବିପରୀତ ଜିନିଷ ଖାଇଦେଇଛ, ତୁମେ ବାଥରୁମ ଚାଲିଗଲ, ତୁମେ ହଜମ ହେଇଗଲା, ତାର ବିଷଟା ତୁମ ଦେହ ଭିତରେ ରହିଛି, ପୁଣି ଯୋଉ ଖାଦ୍ୟଟା ଖାଇବ ତା ଦେହରେ ସେଟା ପ୍ରବେଶ କଲା। ସେଥିପାଇଁ ଜଣେ ସବୁବେଳେ ଚିନ୍ତା କରିବା ଦରକାର, ମୋର ସ୍ୱରଟା କେମିତିକା ରହୁଛି, ଖାଇବାଟା ଗୋଟେ ଏତେ ଏସେନ୍ସିଆଲ ନୁହେଁ, ବଞ୍ଚୁନି ଯେମିତି ଓଡ଼ିଆରେ କୁହନ୍ତିନି, ଆମେ ବଞ୍ଚିନେ ଖାଇବା ପାଇଁ, କେବଳ ବଞ୍ଚିନେ ଯେ ଆମେ ବଞ୍ଚିବାର ଉଦ୍ଦେଶ୍ୟ ନୁହେଁ କେବଳ ଗୋଟେ ଭୋଜନ କରିବା ସବୁବେଳେ, ହଁ ଭୋଜନ ଆବଶ୍ୟକ ଅଛି, ଆମେ ଯେ ଯୋଗୀ ନୁହେଁ ଯେ ଆମେ କିଛି ଭୋଜନ କରିବାନି, ଭଗବାନଙ୍କ ପ୍ରତି ଭୋଗ ଲାଗୁଛି, ସବୁ ପରିମିତ ଅଳ୍ପ ସବୁ ଟିକେ ଗ୍ରହଣ କରିବା ଦରକାର। ଆଉ ବିଶେଷ କରି ସମସ୍ତଙ୍କ ଶରୀର ଅଲଗା ଅଲଗା, କାହା ଶରୀରରେ କ'ଣ ଯିବ ସେଟାକୁ ସିଏ ନିଜେ ନଜର ରଖିବ, ନହେଲେ ତୁମର ଭୋଜନ କରିବା କଷ୍ଟ ହେଇଯିବ, ଶରୀର ନଷ୍ଟ ହେଇଯିବ, ଆଉ ଏଇ କାମନାକୁ କେବେ ହିଁ ତୁମେ ଦମନ କରିପାରିବ। ଆଉ ସାଧୁମାନଙ୍କ ପାଇଁ ବିଶେଷ କରି 2-3 ଜିନିଷ ହେଉଛି ବିଷ, ତାକୁ ବିଷ ବୋଲି କୁହାଯାଏ, ସେ ହେଲା ଗୋଟେ ମିଠା, ସାଧୁମାନଙ୍କର ମିଠା ହେଲା, ଯଦି ଶତ୍ରୁ କିଏ ଥାନ୍ତି, ନାରୀ ଯେତିକି ଶତ୍ରୁ ନୁହେଁ ମିଠା ସେତିକି ଶତ୍ରୁ, ଯେତେ ମିଠା ଘୃତ ଦୁଗ୍ଧ ଏଗୁଡ଼ିକ ସାଧୁମାନଙ୍କ ପାଇଁ ବହୁତ, କାରଣ ଏଥିରେ ସବୁ ଶୁକ୍ର, ଇଏ ଶୁକ୍ର ବର୍ଦ୍ଧିତ ଖାଦ୍ୟ, ସେ କ'ଣ କରିବ, ତା ମନ କ'ଣ ହବ, ଚଞ୍ଚଳ ମନ ସବୁ ଚଞ୍ଚଳ, ସବୁ ତ ଅଛି ନା, ସବୁ ଲେଖା ହେଇକି ଶାସ୍ତ୍ରରେ, ଆଉ ଆମେ କହିବା ମୋର ହଜମ ହେଇଯାଉଛି ମୁଁ ଖାଇଦେଉଛି ମୋର ଚଳିବ, ନାଇଁ ହବନି, ସେମିତି ଭୋଜନ ହେଇପାରିବେ, ସ୍ୱରର ବିଭିନ୍ନ ତୁମେ ଅଧିକା ଭୋଜନ କରିପାର, କିନ୍ତୁ ସରଳ ଭୋଜନ କର, ତୁମ ସ୍ୱର ଯେତିକି ଆବଶ୍ୟକ। ଆଉ ଭୋଜନଟାକୁ ସେ ଆମେ ପଢ଼ୁନଥିଲୁ ମୁଁ ଯେ ଗାଆନ୍ତି ମ କ'ଣ ତା ନା କେନ୍ଦ୍ରା ବଜାନ୍ତି ସିଏ ଯୋଗୀ ଯୋଉ କାହା କ'ଣ ଟୀକା ଗୋବିନ୍ଦ ଚନ୍ଦ୍ର, ଟୀକା ଗୋବିନ୍ଦ ଚନ୍ଦ୍ର ସିଏ ଏକାଥରେ ଖାଇବା ରାଜଘର ଛୁଆ ନା, ସେ ଏକାଥରେ ଖାଇବା କମିପାରିବନି, ତେଣୁ କଣ କରୁଥିଲା ଜାଣିନ, ନାଉ ତୁମ୍ବି, ଯୋଗୀ ମାନେ ନାଉ ତୁମ୍ବି ରଖନ୍ତି ନା, ନାଉ ତୁମ୍ବିକି ଖାଇଦବ, ଗୋଟେ ଓଳି ଖାଇଲା ସେଟା ଘଷିବ ପଥରରେ, ଥରେ ଘଷିଦେଲା, ଦେଖ କେତେ କେମିତି ସାଇନ, ଥରେ ଭୋଜନ କରିଦେଲ ସେଟା ଘଷିଦେଲା।